देवाय
हरे कृष्णा उपस्थ भक्त बृंद एवं मातृवृंदक आमर अंतराष्ट्रीय कृष्ण भावना संघ बुर्ला केन्द्र तरफ हार्दिक स्वागत जनाऊँ। आज पवित्र भाद्र पूर्णमी तिथि एवं श्रीमद्भागवत आविर्भाव दिवस तेणु आम गोटे संडे रविवार दिन आम कही एक भागवत द्वादश स्कंद तेर अध्याय तेर श्लोक एक रही आज दिवस जो मैंने ये भागवत को दान करेंगे ग्रहण करेंगे तरह से मैंने भगवत धाम प्राप्त होते तेणु आम आज कार्यक्रम सिद्ध रखा जा गत रविवार आम से घोषणा करूँ। आज आमर भागवतम जो ओडिया भागवतम ये पूर्ण भाव प्रकाश करते आगु दशम स्कंद पर्यटन होते अनुवाद नाला ओडिया तेणु एतिरिक प्रथम तरफ भागवत पूर्ण सेट आम पाखे आम पाखे मिले आम पाखे तेणु आज जो मैंने उत्साही व्यक्ति से भागवतम ग्रहण करेंगे। आज दिवस भागवतम आविर्भाव होते तेणु आम भागवतम संक्षेप किसी वर्णना करवा आरती पर्यंत आम कि भागवतम कथा कहतापर भागवतम आरती भगवान आरती हे संगे संगे भागवतम आरती हे तेणु जो मैंने भागवत नापी बा नापी आज आग्रह प्रकाश करेंगे सब दिजाव विशेष भाव में ये भागवतम जो रखाई तार मूल्य भागवत प्रकृत मूल्य आम करना ये अमूल्य ग्रंथ कि तथापि भिक्षा हिसाब से 7000 टका रखा जाए किंतु आज दिवस जो मैंने ग्रहण करेंगे जो मैंने आडभांस देवे आम विशेष भाव में रिहाती मूल्य भागवत को प्रदान करेणु जाहु ये भागवतम ग्रंथ जो भागवतम आज आप प्राप्त होती ये हूँ समस्त भागवतम सार समस्त वैदिक शास्त्र सार वेदरे लक्ष लक्ष श्लोक अच्छा आप जानते ऋग्वेद सामवेद यजुर्वेद अथर्वेद यह चारि वेद रही अनेक उपनिषद रही मुख्य 108 उपनिषद रही पुराण उपपुराण इत्यादि सब रही अन्न्य वैदिक ग्रंथ जमी रामायण इत्यादि ग्रंथ रही महाभारत रही इतिहास महाभारत को इतिहास भी कह ये आमर वैदिक इतिहास आप स्कूल कॉलेज इतिहास पढ़ुंट मुगल साम्राज्य कथा बाबर 1526 मसीह युद्ध करते ये सब विभिन्न प्रकार जो इतिहास पढ़ुंट से केवल किसी वर्ष तलर कथा कहुचे किंतु लक्ष लक्ष वर्ष तलर कौन थिला से सब आम महाभारत आन्य वैदिक इतिहास सब पाइबा पुराण मानकू पुराण कहले इतिहास पुराणा कथा सब रही पुराण ये इतिहास आम ये वैदिक इतिहास ये वैदिक इतिहास लक्ष लक्ष कोटि कोटि वर्ष तलर कथा आम पाइपर से तेणु इतिहास पुराण नाम पंचम वेद उच्चते इतिहास पुराण एम वेद भी कह समस्त वेदरे लक्ष लक्ष श्लोक जो अच्छा तार सार होती श्रीमद भागवत तेणु आज दिवस भागवत प्रकाश तो होते भगवान जो चली जाइंस सुधाम को चली जाइंस भगवान यही श्रीमद भागवत ग्रंथ से आविर्भाव होती पद्म पुराण वर्णना करते भगवान तर धाम चली जाइंस भागवत रूपक पुराण से सी आविर्भाव होती तेणु भगवान आउ भागवत भितर कौन तफात ना पद्मपुराण वर्णना कर जो भागवतम द्वादश स्कंद रही 12 स्कंद ये भगवान अंग सदृश श्री अंग भगवान तेणु प्रथम एवं द्वितीय स्कंद ये भगवान पादपद्म तृतीय स्कंद एवं चतुर्थ स्कंद ये भगवान जंघ 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 जगन प्रदेश ପଞ୍ଚମ ସ୍କନ୍ଧ ହେଉଛି ଭଗବାନଙ୍କର ନାଭି, ଷଷ୍ଠ ସ୍କନ୍ଧ ଭଗବାନଙ୍କର ବକ୍ଷ ପ୍ରଦେଶ, ସପ୍ତମ ଏବଂ ଅଷ୍ଟମ ସ୍କନ୍ଧ ଏହି ଦୁଇଟି ହେଉଛି ଭଗବାନଙ୍କ ଦୁଇ ଭୁଜ, ନବମ ସ୍କନ୍ଧ ଭଗବାନଙ୍କର ଗ୍ରୀବା ବା ବେକ ଯାହାକୁ କୁହାଯାଏ, ଦଶମ ସ୍କନ୍ଧ ହେଉଛି ଭଗବାନଙ୍କର ସୁନ୍ଦର ମୁଖ ପଦ୍ମ, ଏକାଦଶ ସ୍କନ୍ଧ ଭଗବାନଙ୍କର ମସ୍ତକ ଏବଂ ଦ୍ୱାଦଶ ସ୍କନ୍ଧ ଭଗବାନଙ୍କ ମସ୍ତକରେ ଥିବା କିରୀଟି। ତେଣୁ ଆମର ଶ୍ରୀଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ ଯେଉଁ ଭାଗବତ ପାଠ କରନ୍ତି ସକାଳେ ଭୁବନେଶ୍ୱର ଇସ୍କନ କେନ୍ଦ୍ରରେ, ସେ ପାଖାପାଖି ଅଧଘଣ୍ଟାଟେ ଭାଗବତମାନଙ୍କର ମଙ୍ଗଳାଚରଣ କରନ୍ତି, ଭାଗବତଙ୍କ ସ୍ତୁତି କରନ୍ତି। ବହୁତ ସ୍ତୁତି ସବୁ ରହିଛି ଭଗବାନଙ୍କର। ତେଣୁ ଆମେ ଗୋଟେ ସ୍ତୁତିରୁ ଆରମ୍ଭ କରିବା, ଭାଗବତ ବର୍ଣ୍ଣନା ବା ଭାଗବତଙ୍କର ଯେଉଁ ଆମେ ଗୁଣଗାନ କରିବା, ତାଙ୍କର ଗୋଟେ ସ୍ତୁତି କରିବା। ପରମାନନ୍ଦ ହେ ମାଧବ ପଦୁଗଡ଼ୁଛି ମକରନ୍ଦ,
ପରମାନନ୍ଦ ହେ ମାଧବ ପଦୁଗଡ଼ୁଛି ମକରନ୍ଦ,
ଶ୍ରୀ ମକରନ୍ଦ ଆନନ୍ଦେ ବୋଲୋ ହରି ହରି,
ଶ୍ରୀମକରନ୍ଦ ପାନ କରି ଆନନ୍ଦେ ବୋଲୋ ହରି ହରି,
ହରିଙ୍କ ନାମେ ବାନ୍ଧ ବେଳା ପାରିକ ତଥାପି ଭାଗବତଙ୍କୁ ବୁଝିବା ପାଇଁ ଭାଗବତଙ୍କର କୃପା ଦରକାର। ଭାଗବତ ଆମର ଶିବଜୀ, ମୁଁ କହୁଥିଲି ଥରେ, ଶିବଜୀ ଯିଏକି ହେଉଛନ୍ତି ପରମ ଭାଗବତ, ଦୁଇ ପ୍ରକାର ଭାଗବତ ଅଛନ୍ତି, ଗୋଟେ ହେଉଛି ଗ୍ରନ୍ଥ ଭାଗବତ ଆଉ ଗୋଟେ ହେଉଛନ୍ତି ଭକ୍ତ ଭାଗବତ। ଭକ୍ତଙ୍କୁ ମଧ୍ୟ ଭାଗବତ କୁହାଯାଏ, କାରଣ ଭାଗବତରେ ଯାହା ଥିଓରି ରହିଛି ବା କଥାରେ ରହିଛି ତାଙ୍କୁ ସେମାନେ ନିଜ ଜୀବନରେ ଆଚରଣ କରିକି ସେଇଟାକୁ ଆଚରଣ କରନ୍ତି, ତେଣୁ ସେମାନେ ହେଉଛନ୍ତି ଭକ୍ତ ଭାଗବତ। ଗ୍ରନ୍ଥ ଭାଗବତ ଯେଉଁଭଳି ଭାବରେ ଜୀବନଯାପନ କରିବା ପାଇଁ କୁହାଯାଇଛି, ଭକ୍ତ ଭାଗବତ ସେଇଭଳି ଭାବରେ ଜୀବନଯାପନ କରନ୍ତି। ଖାଲି ଯେ ସେ ଭାଗବତ କଥା କୁହନ୍ତି ତା ନୁହଁ, ସେମାନେ ନିଜେ ସେଇଭଳି ଭାବରେ ନିଜ ଆଚରଣ ସେଇଭଳି ଭାବରେ କରନ୍ତି। ନିଜ ଜୀବନରେ ସେହି କଥାକୁ ସବୁ ନିଜେ କାର୍ଯ୍ୟ କରନ୍ତି, ନିଜେ ସେଇଟାକୁ ଆଚରଣ କରନ୍ତି। ତେଣୁ ଶିବଜୀ ସେହିଭଳି ଭାବରେ ଜଣେ ମହାଭାଗବତ, ଶିବଜୀ ମଧ୍ୟ ଭଗବାନ, କିନ୍ତୁ ସେ ଭକ୍ତ ରୂପରେ ଭଗବାନଙ୍କୁ ପୂଜା କରୁଛନ୍ତି। ଭାଗବତମରେ ଶିବଜୀଙ୍କର କଥା ଆସୁଛି, ତେଣୁ ଶିବଜୀଙ୍କର ଆବିର୍ଭାବ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ସ୍କନ୍ଧରେ, ଦ୍ୱିତୀୟ ଏବଂ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଶିବଜୀ ବ୍ରହ୍ମାଙ୍କର ଚକ୍ଷୁରୁ ଜାତ ହୋଇଛନ୍ତି ଶିବଜୀ। ତେଣୁ ଶିବଜୀ ଜଣେ ଭଗବାନଙ୍କର ଅବତାର, ସେ ଭଗବାନ ବିଷ୍ଣୁ, କିନ୍ତୁ ଯେତେବେଳେ ସେ ଭୌତିକ ଜଗତରେ ତମଗୁଣରେ ଆବିର୍ଭାବ ହୁଅନ୍ତି, ସେ ହେଉଛନ୍ତି ଗୁଣ ଅବତାର। ଶିବଜୀ ହେଉଛନ୍ତି ଭଗବାନ ବିଷ୍ଣୁଙ୍କର ଗୁଣ ଅବତାର। ତେଣୁ ଇଏ ତମଗୁଣର ଅବତାର, ବ୍ରହ୍ମା ବିଷ୍ଣୁ ଏବଂ ଶିବ ଏ ତିନି ଜଣ ହେଉଛନ୍ତି ଗୁଣ ଅବତାର ମଧ୍ୟ ରହିଛି। ଭଗବାନଙ୍କର ଅନେକ ଅବତାର ଅଛନ୍ତି, ବ୍ରହ୍ମା ହେଉଛନ୍ତି ଭଗବାନଙ୍କ ରଜଗୁଣର ଅବତାର, ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର ଏବଂ ଶିବଜୀ ହେଉଛନ୍ତି ତମଗୁଣର ଅବତାର। ତେଣୁ ବ୍ରହ୍ମା ସୃଷ୍ଟି କରନ୍ତି, ବିଷ୍ଣୁ ପାଳନ କରନ୍ତି, ଶିବଜୀ ଧ୍ୱଂସ କରନ୍ତି ବା ସଂହାର କରନ୍ତି। ଏ ଭୌତିକ ଜଗତର ଏଇଭଳି ଭାବରେ ସୃଷ୍ଟି ହେଇଛି, ସେ ସୃଷ୍ଟି ହେବ, କିଛି କାଳ ରହିବ, ଅନ୍ତିମରେ ଧ୍ୱଂସ ହେବ, ତେଣୁ ତା'ର ଦେବତାମାନେ ସବୁ ରହିଛନ୍ତି। ତେଣୁ ଶିବଜୀ ଏଇ ଯେଉଁ ଭଗବତ ଭୌତିକ ଜଗତ ଧ୍ୱଂସ କରିବାରେ ଭଗବାନଙ୍କର ସାହାଯ୍ୟ କରନ୍ତି, ତେଣୁ ଶିବଜୀ ସେ ହେଉଛନ୍ତି ସ୍ୱୟଂ ବିଷ୍ଣୁ, କିନ୍ତୁ ତମଗୁଣରେ ଅଙ୍ଗୀକାର କରି ସେ ଆସିଥିବାରୁ ସେ ତାଙ୍କ ନାମ ହେଉଛି ଶିବ। ଶିବର ଅର୍ଥ ହେଉଛି ମଙ୍ଗଳମୟ, ସେ ମଙ୍ଗଳ ପ୍ରଦାନ କରନ୍ତି। ଏହି ଭାବରେ ଶିବଜୀଙ୍କର ଯେଉଁ କୁହାଯାଇଛି, ବ୍ରହ୍ମା ତାଙ୍କର ବ୍ରହ୍ମସଂହିତାରେ ବର୍ଣ୍ଣନା କରିଛନ୍ତି ଶିବଜୀଙ୍କୁ, ଯେ କ୍ଷୀରଂ ଯଥା ବିଧିବିକାର ବିଶେଷ ଯୋଗାତ୍ ସଂଜ୍ଞା ଏତେ ନୈତିକ ପୃଥକସ୍ତି ହେତୁ ଯଶସମ୍ଭୂତାଂ ଅଭିତସ୍ୟ ସମୁପେଇତି କାର୍ଯ୍ୟାତ୍ ଗୋବିନ୍ଦ ମହାଦି ପୁରୁଷଂ ତମାଂ ଭଜାମି। ଆମର ଯେଉଁମାନେ ବୈଷ୍ଣବମାନେ ଚତୁର୍ମାସ ପାଳନ କରୁଛନ୍ତି, ସେମାନେ ଇଏ ଦ୍ୱିତୀୟ ମାସ, ଚତୁର୍ମାସରେ ଦ୍ୱିତୀୟ ମାସ ଆଜି ଶେଷ ହେବ। ପ୍ରଥମ ମାସରେ ସେମାନେ ଶାଗ ଖାଇବେ ନାହିଁ, ଦ୍ୱିତୀୟ ମାସ ବର୍ତ୍ତମାନ ଯେଉଁ ଚାଲିଛି ଏ ମାସ ଆଜି ଶେଷ ହେବ, ଏ ମାସରେ ସେମାନେ ଦହି ଗ୍ରହଣ କରନ୍ତି ନାହିଁ, ଆର ମାସଠୁ ଯେଉଁ ତୃତୀୟ ମାସ ଆରମ୍ଭ ହେବ ସେ ମାସରେ କ୍ଷୀର ଗ୍ରହଣ କରିବେ ନାହିଁ, ଏବଂ ଚତୁର୍ଥ ମାସ ଯେଉଁ କାର୍ତ୍ତିକ ମାସରେ ସେ ମାସରେ ବିରି ଗ୍ରହଣ କରିବେ ନାହିଁ। ତେଣୁ କ୍ଷୀର ଆଉ ଦହିର ଉଦାହରଣ ଦିଆଯାଇଛି। କ୍ଷୀର ଯଥା ଦହି ବିକାରମ, କ୍ଷୀରରେ ଯଦି ଆମେ ଅମଳ ପକାଇଦେବା ସେଇଟା ଦହିରେ ପରିଣତ ହୋଇଯିବ, ତେଣୁ ଦହିଟା ଆଉ କ୍ଷୀରର କାମ କରିବ ନାହିଁ। ସେଇଭଳି ଭାବରେ ବିଷ୍ଣୁ ଯେତେବେଳେ ତମଗୁଣକୁ ଅଙ୍ଗୀକାର କରି ଆସନ୍ତି, ସେ ଶିବଜୀରେ ପରିଣତ ହୋଇଯାଆନ୍ତି। ତେଣୁ ସେଇ ଶିବଜୀ ସେ ଜଣେ ମହାଭାଗବତ, ଭଗବାନଙ୍କର ଆରାଧନା ସବୁବେଳେ କରୁଛନ୍ତି। ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେଉଁ ଇଲାହାବୃତ ପର୍ବତ ଇଲାହାବୃତ ରହିଛି, ଦେଶ ରହିଛି, ସେ ଦେଶରେ ସେ ଭଗବାନଙ୍କର ଶଙ୍କର୍ଷଣଙ୍କର ଆରାଧନା କରୁଛନ୍ତି ଶିବଜୀ। ଶିବଜୀଙ୍କ ବିଷୟରେ ବହୁତ କଥା ରହିଛି ଭାଗବତମରେ। ତେଣୁ ସେଇ ଶିବଜୀ କହୁଛନ୍ତି ସେ ଜଣେ ପରମ ଭାଗବତ, ଏ ଦ୍ୱାଦଶ ସ୍କନ୍ଧର ଅନ୍ତିମରେ ତାଙ୍କ ବିଷୟରେ କୁହାଯାଇଛି। ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟରେ ଏ ଯେଉଁ ଆମେ ଯେଉଁ କଥାଟି କହିଲେ, ତେର ଶ୍ଳୋକରେ ଏ କଥା କୁହାଯାଇଛି, ଯେଉଁମାନେ ଆଜିର ତିଥିରେ ଭାଗବତଙ୍କୁ ପ୍ରଦାନ କରିବେ ସେମାନେ ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ ସେଇ ତେର ଅଧ୍ୟାୟ ହେଉଛି ଅନ୍ତିମ ଅଧ୍ୟାୟ ଭାଗବତଙ୍କର। ସେଇ ତେର ଅଧ୍ୟାୟରେ ଶିବଜୀଙ୍କ ବିଷୟରେ କୁହାଯାଇଛି ଯେ ନିମ୍ନଗାମାନ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ନିମ୍ନଗାମାନ, ନଦୀ କହିଲେ ସେ ନିମ୍ନକୁ ଗତି କରିବ, ତେଣୁ ଏଇ ନିମ୍ନଗାମାନଙ୍କ ଭିତରେ ନଦୀମାନଙ୍କ ଭିତରେ ଶିବ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା, ନିମ୍ନଗାମାନ ଯଥା ଗଙ୍ଗା। ଦେବାନାମ ଅଚ୍ୟୁତ ଯଥା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅଚ୍ୟୁତ ବା ଭଗବାନ ବିଷ୍ଣୁ। ତେଣୁ ବୈଷ୍ଣବାନାମ ଯଥା ଶମ୍ଭୁ, ଭଗବାନଙ୍କର ଭକ୍ତଙ୍କୁ ବୈଷ୍ଣବ ବୋଲି କୁହାଯାଏ, ଭଗବାନ ବିଷ୍ଣୁଙ୍କର ଯେଉଁମାନେ ଭକ୍ତ ତାଙ୍କୁ ବୈଷ୍ଣବ ବୋଲି କୁହାଯାଏ, ସେଇ ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଶିବଜୀ। ଏବଂ ପୁରାଣନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏଇ ଭାଗବତ ସୁତଭୂଷଣ କଥା କହୁଛନ୍ତି, ଇଦମ୍ ଯିଏ ଭାଗବତ କହୁଛନ୍ତି ତ ଅନ୍ତିମରେ କଥା କହୁ, ପୁରାଣନାମ ଇଦମ୍ ତଥା, ପୁରାଣମାନଙ୍କ ଭିତରେ ଏଇ ଭାଗବତ ପୁରାଣ ହେଉଛନ୍ତି ଶ୍ରେଷ୍ଠ ପୁରାଣ। ତେଣୁ ସେଇ ଶିବଜୀ କହୁଛନ୍ତି ଏ କଥା ପାର୍ବତୀଙ୍କୁ, ଯେ ଅହମ୍ ବେତି ସୁଖ ବେଦ୍ମି ବ୍ୟାସ ବେତି ନ ବେତିବା ଭକ୍ତିଆ ଭାଗବତଂ ଗ୍ରାହ୍ୟ ନ ବୁଦ୍ଧିଆ ନ ତ ଟିକେୟା। ସେ କହୁଛନ୍ତି ଭାଗବତ ମୁଁ ଜାଣିଛି ଏବଂ ଶୁକଦେବ ଜାଣିଛନ୍ତି, ଶୁକ ଜାଣିଛି, ବ୍ୟାସଦେବ ଯିଏକି ଭାଗବତ ରଚନା କରିଛନ୍ତି ସେ କହୁଛନ୍ତି ସିଏ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ। ବ୍ୟାସ ବେତି ନ ବେତିବା, ତେଣୁ ପାର୍ବତୀ ଯେତେବେଳେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଶିବଜୀ କହୁଛନ୍ତି କାହିଁକି ନା ଭକ୍ତିଆ ଭାଗବତ ଗ୍ରାହ୍ୟ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏଇଟା, ଆମେ ଭାଗବତଙ୍କୁ କେମିତି ଜାଣିବା, ଏଇ ଭକ୍ତି ମାଧ୍ୟମରେ ଭାଗବତଙ୍କୁ ଜାଣିବା। ନ ବୁଦ୍ଧିଆ ନ ଚ ଟିକେୟା, ଆମର ବୁଦ୍ଧି ଦ୍ୱାରା ବା ଅନ୍ୟ ଟୀକା ପଡ଼ିଦେଲେ ଯେ ତାକୁ ଜାଣିହେବ ତା ନୁହଁ। ସେଥିପାଇଁ ଶିବ ଭାଗବତଙ୍କୁ କ'ଣ ସ୍ତୁତି କରାଯାଏ। ସନାତନ ଗୋସ୍ୱାମୀ ସର୍ବଶାସ୍ତ୍ରାଧି ପୁରୁଷ ବୋଲି ଗୋଟେ ରଚନା କରିଛନ୍ତି, ଏଇ ଭାଗବତଙ୍କର ସ୍ତୁତି କରିଛନ୍ତି। ତା ଦେହରୁ ଗୋଟିଏ ସ୍ତୁତି ଆମେ କହିବା ଆଜି, ଯେ ସେ କହୁଛନ୍ତି ମଦୈକ ବନ୍ଧୁ ମତ୍ ସଙ୍ଗୀ ମତ୍ ଗୁରୁ ମତ୍ ମହାଧନ ମତ୍ ନିସ୍ତାରକୋ ମତ୍ ଭାଗ୍ୟ ମଦାନନ୍ଦ ନମସ୍ତୁତେ। ଭାଗବତଙ୍କୁ ପଢ଼ିବା ପୂର୍ବରୁ ଭାଗବତଙ୍କର ତାଙ୍କୁ ସ୍ତୁତି କରିବାର ଅଛି, ତେଣୁ ସାଧାରଣତଃ ଆମର ଯେତେବେଳେ ଭାଗବତ କୁହାଯାଏ ଏହି ଶ୍ଳୋକଟି କୁହାଯାଏ। ଏହି ଶ୍ଳୋକଟି ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ କଥା କହୁଛନ୍ତି। ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମତିରେ। ଭଗବାନଙ୍କର ସ୍ତୁତି ହେବା ସଙ୍ଗେ ସଙ୍ଗେ ଭାଗବତ ମଧ୍ୟ ସ୍ତୁତି ହୋଇଛନ୍ତି। ତେଣୁ ଏଇ ସନାତନ ଗୋସ୍ୱାମୀ କହୁଛନ୍ତି ଇଏ ହେଉଛନ୍ତି ଆମର ବନ୍ଧୁ, ମଦୈକ ବନ୍ଧୁ ମତ୍ ସଙ୍ଗୀନ, ଇଏ ଆମର ପ୍ରକୃତ ବନ୍ଧୁ ପ୍ରକୃତ ସଙ୍ଗ। ମଦୈକ ବନ୍ଧୁ ମତ୍ ସଙ୍ଗୀନ, ବନ୍ଧୁ ଆଉ ସଙ୍ଗ ଭିତରେ ବୋଧେ କିଛି ତଫାତ ରହିଛି, ସେଥିପାଇଁ ସାଂସ୍କୃତି ମୁଁ ଜାଣିନି ଅବଶ୍ୟ, କିନ୍ତୁ ସନାତନ ଗୋସ୍ୱାମୀ ଏଇଟା କହୁଛନ୍ତି ମଦୈକ ବନ୍ଧୁ ମତ୍ ସଙ୍ଗୀନ ମତ୍ ଗୁରୁ, ଇଏ ହେଉଛନ୍ତି ଆମର ଗୁରୁ। ମତ୍ ମହାଧନ, ଇଏ ହେଉଛି ଶ୍ରେଷ୍ଠ ଧନ, ଇଏ ଭୌତିକ ଜଗତର ଧନ, ଆମେ ଯେତେବେଳେ ଚାଲିଯିବା ଏ ଧନ ଏଇଠି ରହିବ, କିନ୍ତୁ ଭାଗବତମ ଯେଉଁ ଧନ ଏ ଧନ ଆମ ସାଙ୍ଗରେ ଯିବ, ଆମେ ନେଇକି ଯିବା ଏ ଧନକୁ ମହାଧନ। ଏବଂ ମୋ ନିସ୍ତାରକୁ, ଆମକୁ ସେ ନିସ୍ତାର କରିବ ଏବଂ ଆମର ଭାଗ୍ୟ ପରିବର୍ତ୍ତନ କରିଦେବ ମୋ ଭାଗ୍ୟ। ମଦାନନ୍ଦ ନମସ୍ତୁତେ, ଇଏ ଆମକୁ ଆନନ୍ଦ ପ୍ରଦାନ କରିବ ଭାଗବତମ। ଭୌତିକ ଜଗତରେ ଯେଉଁ ଆନନ୍ଦ ଇଏ ହେଉଛି କ୍ଷଣସ୍ଥାୟୀ ଆନନ୍ଦ, କିନ୍ତୁ ଭାଗବତମ ଯେଉଁ ଆନନ୍ଦ ପ୍ରଦାନ କରିବେ ସେ ଆନନ୍ଦ ଶେଷ ହେବ ନାହିଁ, ଅନନ୍ତ ଆନନ୍ଦ ରହିଛି। ତେଣୁ ଏହିଭଳି ଭାବରେ ପାଞ୍ଚଟି ଶ୍ଳୋକରେ ସନାତନ ଗୋସ୍ୱାମୀ ଭାଗବତଙ୍କୁ ସ୍ତୁତି କରିଛନ୍ତି। ତେଣୁ ଆମେ କହିବା କିଭଳି ଭାବରେ ଭାଗବତ ଆସିଲେ, ଭାଗବତ ଆବିର୍ଭାବ ହେଲେ ସେ ବିଷୟରେ କହିବା। ତେଣୁ ଆପଣମାନେ ଜାଣନ୍ତି ଏ ବୈଦିକ ଗ୍ରନ୍ଥ ଏ କୌଣସି ମନୁଷ୍ୟ ଏଇଟାକୁ ରଚନା କରିନାହାନ୍ତି। ବୈଦିକ ବେଦ ଆଉ ବା ଶାସ୍ତ୍ର ଯେଉଁ କୁହାଯାଉଛି, ଶାସ୍ତ୍ର ଆଉ ମନୁଷ୍ୟ ଲିଖିତ ଯେଉଁ ଗ୍ରନ୍ଥ ସବୁ ବହି ସବୁ ରହିଛି ତା ଭିତରେ ତଫାତ ହେଉଛି, ଏ ଯେଉଁ ଶାସ୍ତ୍ର ସବୁ ରହିଛି ଏ ଶାସ୍ତ୍ରକୁ କୌଣସି ମନୁଷ୍ୟ ରଚନା କରିନାହାନ୍ତି। ଏଇଟା ଉପନିଷଦରେ ବର୍ଣ୍ଣନା କରାଯାଇଛି, ଯଶୈକ ନିଶ୍ୱସିତ ମେଦ ଋଗ୍ବେଦ, ଭଗବାନଙ୍କର ନିଶ୍ୱାସରୁ ଏ ବେଦ ଜାତ ହେଉଛନ୍ତି, ଭଗବାନଙ୍କ ନିଶ୍ୱାସରୁ। ଭଗବାନ ଭଗବତ ତତ୍ତ୍ୱ ଯେଉଁମାନେ ଜାଣନ୍ତି ସେମାନେ କହିବେ କଥା ଯେ ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରନ୍ତି। ବ୍ରହ୍ମା ତାଙ୍କର ବ୍ରହ୍ମ ସଙ୍ଗୀତରେ କଥା କହିଛନ୍ତି, ଅଙ୍ଗାନି ଯଶ ସକଳେନ୍ଦ୍ରିୟ ବୃତ୍ତିମନ୍ତି ପଶ୍ୟନ୍ତି ପାଆନ୍ତି କଳୟନ୍ତି ଚିରଂ ଜଗାନ୍ତି ଆନନ୍ଦ ଚିହ୍ନ ସଦୁଜ୍ଜଳ ବିଗ୍ରହସ୍ୟ। ଭଗବାନ ଯେକୌଣସି ଅଙ୍ଗରେ ଯେକୌଣସି କାର୍ଯ୍ୟ କରିପାରନ୍ତି, ତେଣୁ ସେ ଏ ବୃହତ ଆରଣ୍ୟକ ଉପନିଷଦରେ ଏଇଟା ବର୍ଣ୍ଣନା କରାଯାଇଛି, ଭଗବାନଙ୍କ ନିଶ୍ୱାସରୁ ଏଇ ବେଦ ଜାତ ହେଉଛନ୍ତି। ଅଶ୍ୟ ମହତ ଭୂତସ୍ୟ ନିଶ୍ୱସିତ ମେଦ ଦୃଗ୍ବେଦ, ଏ ବେଦ ପ୍ରଥମେ ଗୋଟିଏ ବେଦ ଥିଲେ, ତେଣୁ ଅନ୍ୟ ଯେଉଁ ଯୁଗମାନେ ସବୁ ଥିଲା ଅଛନ୍ତି କ'ଣ ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଯୁଗ, କଳିଯୁଗ, ବର୍ତ୍ତମାନ କଳିଯୁଗ ଚାଲିଛି, ଅନ୍ୟ ତିନି ଯୁଗରେ ଲୋକମାନଙ୍କ ସ୍ମୃତିଶକ୍ତି ଏତେ ପ୍ରକଟ ଥିଲା କେବଳ ଶୁଣିକିରି ମନେ ରଖୁଥିଲେ, ଶୁଣିକିରି। ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି, ବେଦପଣ ଗୁରୁ ଶିଷ୍ୟ ପରମ୍ପରାରେ ଶୁଣିକରି ମନେ ରଖିଦେଉଥିଲେ। ସୁଖଦେବ ଗୋସ୍ୱାମୀ ଯଦିଓ ସେ ସମୟରେ ଶାସ୍ତ୍ର ରଚନା ରଚିତ ହୋଇଥିଲେ, ବ୍ୟାସଦେବ ରଚନା କରିଥିଲେ, ଲିପିବଦ୍ଧ କରିଥିଲେ, ତଥାପି ସୁଖଦେବ ସବୁ ମନକୁ ସବୁ ମନେ ରଖିଥିଲେ। ସେସବୁ ବର୍ତ୍ତମାନ ମଧ୍ୟ ଅଛନ୍ତି ଆଚାର୍ଯ୍ୟମାନେ, ଯିଏକି ସବୁ ଶାସ୍ତ୍ରକୁ ମନେ ରଖିଛନ୍ତି, ଏଭଳି ସବୁ ସ୍ମୃତିଶକ୍ତିବାଲା ଅଛନ୍ତି ବ୍ୟକ୍ତି। ତେଣୁ ଇଏ ଯେଉଁ ବୈଦିକ ଶାସ୍ତ୍ର, ଇଏ କେବଳ ଶୁଣି ଶୁଣିକି ଗୁରୁ ଶିଷ୍ୟ ପରମ୍ପରାରେ ଶୁଣି ଶୁଣିକି ମନେ ରଖୁଥିଲେ। ସେଥିପାଇଁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି। କିନ୍ତୁ କଳିଯୁଗରେ ଆମର ସ୍ମୃତି ସହିତ ବହୁତ ଜିନିଷ ଆମର କମି କମିକା ଯାଉଛି। ଆୟୁଷ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଦ୍ୱିତୀୟ ଅଧ୍ୟାୟରେ, ତଥା ସ୍ଥାନ ଦିନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳିନ ବଳିନ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଏ ଆଠଟି ଜିନିଷ ସବୁ ଦିନକୁ ଦିନ କମି କମିକା ଯାଉଛି। ସତ୍ୟ ଯୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ଏ ଧର୍ମ, ସତ୍ୟ, ଶୌଚ, କ୍ଷମା, ଦୟା, ଆୟୁଷ, ବଳ ଏବଂ ସ୍ମୃତି, ଏ ଆଠଟି ଜିନିଷ ପ୍ରତିଦିନ କମି କମିକା ଯାଉଛି। ତେଣୁ ଭଗବାନଙ୍କର ଜଣେ ଅବତାର ଆସିଲେ, ସେ ହେଉଛନ୍ତି ବ୍ୟାସଦେବ। ବ୍ୟାସଦେବ ଭାଗବତ ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଆପଣ ଯେଉଁମାନେ ଭାଗବତ ନେବେ ଦେଖିବେ, ସେଇଟା ବର୍ଣ୍ଣନା କରାଯାଇଛି। ବ୍ୟାସଦେବ ହେଉଛନ୍ତି ଭଗବାନଙ୍କ ଜଣେ ଅବତାର, ସତରତମ ଅବତାର ରୂପେ ବର୍ଣ୍ଣନା କରାଯାଇଛି ବ୍ୟାସଦେବଙ୍କୁ। ତେଣୁ ସିଏ ଆସିକରି ପରାଶର ଏବଂ ସତ୍ୟବତୀଙ୍କର ପୁତ୍ର ରୂପରେ ସେ ଆସିଲେ ଏବଂ ଭାଗବତଙ୍କୁ ଏ ସମସ୍ତ ବୈଦିକ ଶାସ୍ତ୍ରକୁ ଲିପିବଦ୍ଧ କଲେ। ତା ପୂର୍ବରୁ ଏଇଟା ଲିପିବଦ୍ଧ ହୋଇନଥିଲା। ତେଣୁ ସେ ଯେତେବେଳେ ସମସ୍ତ ବୈଦିକ ଶାସ୍ତ୍ର ଲିପିବଦ୍ଧ କଲେ ଏବଂ ସବୁ ଶାସ୍ତ୍ର ରଚନା କରିସାରିଲା ପରେ ଅନ୍ତିମରେ ସେ ଲେଖିଲେ ବ୍ରହ୍ମସୂତ୍ର, ବେଦାନ୍ତ ସୂତ୍ର। ବେଦାନ୍ତ ସୂତ୍ର କହିଲେ ସେଠି ସୂତ୍ର ଆକାରରେ ସବୁ ଜ୍ଞାନ ସବୁ ଦିଆଯାଇଛି, ପୂର୍ଣ୍ଣ ଶ୍ଳୋକ ନାହିଁ ସେଠି, ପୂର୍ଣ୍ଣ ବାକ୍ୟ ନାହିଁ ସେଥିରେ, ସବୁ ସୂତ୍ର ଆକାରରେ ସବୁ ରହିଛି। ଏବଂ ବେଦାନ୍ତ ସୂତ୍ର ଏତେ ଗୁରୁତ୍ୱପୂର୍ଣ୍ଣ ସୂତ୍ର, ଏ ଭଗବତ ଗୀତାରେ ମଧ୍ୟ ଭଗବାନ ସେ ବେଦାନ୍ତ ସୂତ୍ରକୁ ଅନୁମୋଦନ କରିଛନ୍ତି। 13 ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଛନ୍ତି, ଋଷିଭି ବହୁଧା ଗୀତଂ ଛନ୍ଦଭି ଦ୍ୱିବିଧୈ ପୃଥକ୍ ବ୍ରହ୍ମସୂତ୍ର ପ୍ରତିଷ୍ଠାଇବ ହେତୁ ମଧ୍ୟ ବିନିଶ୍ଚିନ୍ତେଇ। ବହୁତ ଋଷି ବହୁତ କଥା କହିଛନ୍ତି, ଋଷିଭି ବହୁଧା ଗୀତ ଛନ୍ଦ ବିଭିନ୍ନ ପ୍ରକାର ଶାସ୍ତ୍ର ମଧ୍ୟ ରହିଛି, କିନ୍ତୁ ବେଦାନ୍ତ ସୂତ୍ରରେ ସବୁକିଛି ନ୍ୟାୟସଙ୍ଗତ ଭାବରେ ବର୍ଣ୍ଣନା କରାଯାଇଛି ବୋଲି ଭଗବାନ କହୁଛନ୍ତି ଭଗବତ ଗୀତା 13 ଅଧ୍ୟାୟରେ। ତେଣୁ ଏ ବେଦାନ୍ତ ସୂତ୍ରରେ 555 ସୂତ୍ର ଅଛନ୍ତି। ଏ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବିଶେଷ ଭାବରେ ଯେଉଁମାନେ ଉନ୍ନତ ଶ୍ରେଣୀର ନୁହନ୍ତି ସେମାନଙ୍କ ପାଇଁ ମହାଭାରତ ରଚନା କଲେ ବ୍ୟାସଦେବ। କିନ୍ତୁ ଏ ସମସ୍ତ ଶାସ୍ତ୍ର ରଚନା କରିସାରିକି ମଧ୍ୟ ସେ ସନ୍ତୋଷ ପାଇପାରିଲେ ନାହିଁ, ଶାନ୍ତି ପାଇପାରିଲେ ନାହିଁ। ତେଣୁ ଗୋଟେ ଦିନ ସେ ତାଙ୍କର ଆଶ୍ରମ ହେଉଛି ବଦ୍ରୀନାଥ ପାଖରେ, ତାଙ୍କର ଆଶ୍ରମ ବଦ୍ରୀନାରାୟଣ ଅଛନ୍ତି ସେଠି, ସମ୍ୟପ୍ରାସ ଆଶ୍ରମ ତାଙ୍କର ରହିଛି ସେଠି, ଗୋଟେ ନଦୀ ରହିଛନ୍ତି ସରସ୍ୱତୀ ନଦୀ, ସେଇ ନଦୀରେ ସ୍ନାନ କରି ସେ ଚିନ୍ତା କରୁଛନ୍ତି ଯେ ସମସ୍ତ ଶାସ୍ତ୍ର ତ ସେ ଲିପିବଦ୍ଧ କଲେ, କିନ୍ତୁ ତଥାପି କାହିଁକି ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ତାଙ୍କର ଗୁରୁ ହେଉଛନ୍ତି ନାରଦ ମୁନି, ଯିଏକି ବ୍ରହ୍ମାଙ୍କର ପୁତ୍ର। ଏ ଭାଗବତମ ପ୍ରତି ଭଗବାନ ଦେଇଥିଲେ ବ୍ରହ୍ମାଙ୍କୁ, ଆପଣମାନେ ଯେଉଁମାନେ ଭାଗବତମ ନେବେ ଦେଖିବେ ଦ୍ୱିତୀୟ ସ୍କନ୍ଧ ନବମ ଅଧ୍ୟାୟ 32-35 ଏଇ 4ଟି ଶ୍ଳୋକରେ ସମସ୍ତ 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ଭଗବାନ ବ୍ରହ୍ମାଙ୍କୁ ଦେଇଦେଇଛନ୍ତି। ଏ ଭୌତିକ ଜଗତର ସୃଷ୍ଟି ହେଲା ସେତେବେଳେ ପ୍ରଥମେ ବ୍ରହ୍ମା ସୃଷ୍ଟି ହେଲେ, ଭଗବାନ ଗର୍ଭୋଦକ ସାହି ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମ ସୃଷ୍ଟି ହେଲା, ସେଇ ପଦ୍ମରେ ବ୍ରହ୍ମା ସୃଷ୍ଟି ହେଲେ। ସେ ବ୍ରହ୍ମା ଯଦିଓ ଏ ଭୌତିକ ଜଗତ ସର୍ବଶ୍ରେଷ୍ଠ ଦେବତା ସିଏ, କିନ୍ତୁ ତଥାପି ସେ ଜାଣିପାରୁନାହାନ୍ତି ସେ କିଏ, ସେ କେଉଁଠୁ ଆସିଲେ, ସେ ଜାଣିପାରୁନାହାନ୍ତି। ବହୁତ ନିଜ ମାଧ୍ୟମରେ ଜାଣିବା ପାଇଁ ଚେଷ୍ଟା କଲେ, ସେ ଯେଉଁ ପଦ୍ମରେ ଜାତ ହୋଇଥିଲେ ସେ ପଦ୍ମନାଡ଼ ଧରି ଭିତରକୁ ପ୍ରବେଶ କଲେ, କିନ୍ତୁ କିଛି ଜାଣିପାରିଲେ ନାହିଁ। ତେଣୁ ପୁଣି ସେ ଫେରିକିରି ଯେତେବେଳେ ଆସିଲେ ତାଙ୍କୁ 2ଟି ଅକ୍ଷର ଶୁଭିଲା, ତ ଏବଂ ପ। ତପ ଏ ଦୁଇଥର ଶୁଭିଲା ତାଙ୍କୁ। ତେଣୁ ସେ ବହୁତ ବର୍ଷ କାଳ ତପସ୍ୟା କଲା ପରେ ଭଗବାନ ତାଙ୍କୁ ଏଇ ଜ୍ଞାନ ପ୍ରଦାନ କରିଛନ୍ତି। ଆକୁ ଚତୁଃଶ୍ଳୋକୀ ଭାଗବତ ବୋଲି କୁହାଯାଏ। ଯେଉଁ ଚତୁଃଶ୍ଳୋକୀ ଏଇ ଚାରୋଟି ଶ୍ଳୋକରେ ଭଗବାନ ତାଙ୍କୁ ବିଶ୍ୱର ଫାଷ୍ଟ ଇଞ୍ଜିନିୟର କରିଦେଲେ। ଆମ ପ୍ରଭୁପାଦ ମହାରାଜ କହନ୍ତି ହି ଇଜ୍ ଦ ଫାଷ୍ଟ ଇଞ୍ଜିନିୟର ଅଫ୍ ଦିସ୍ ୟୁନିଭର୍ସ। ଚାରି ବର୍ଷ ପଢ଼ିବା ପାଇଁ ପଢ଼ୁନି, ଡିଗ୍ରୀ କୋର୍ସ ଯେଉଁ ଆଜିକାଲି ଇଞ୍ଜିନିୟରିଂ ପଢ଼ୁଛନ୍ତି ଚାରି ବର୍ଷ ପଢ଼ୁଛନ୍ତି, କିନ୍ତୁ ଭଗବାନ ତାଙ୍କୁ କେମିତି ପଢ଼େଇଲେ, ତାଙ୍କ ହୃଦୟରେ ଜ୍ଞାନଟି ଦେଇଦେଲେ, ବ୍ରହ୍ମାଙ୍କ ହୃଦୟରେ ଜ୍ଞାନଟି ଦେଇଦେଲେ। ତେନେ ବ୍ରହ୍ମ ହୃଦୟ ଯାହାଦି କହି ଆପଣ ଭାଗବତଙ୍କର ପ୍ରଥମ ଶ୍ଳୋକରେ ଏକଥା କୁହାଯାଇଛି। ବ୍ରହ୍ମାଙ୍କ ହୃଦୟରେ ସବୁ ଜ୍ଞାନ ଦେଇଦେଲେ ମାତ୍ର ଚାରୋଟି ଶ୍ଳୋକରେ। ତେଣୁ ସେଇ ଚାରୋଟି ଶ୍ଳୋକ ପ୍ରାପ୍ତ ହିଁ ବ୍ରହ୍ମା ହେଇଗଲେ ଭୌତିକ ଜଗତର ଶ୍ରେଷ୍ଠ ଇଞ୍ଜିନିୟର। ଏଭଳି ଇଞ୍ଜିନିୟରିଂ ବିଦ୍ୟା ସେ ରହିଛି, ଏଭଳି ସବୁ ସୃଷ୍ଟି କରିପାରୁଛନ୍ତି। ଏପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ହଜାର ହଜାର ବର୍ଷ ଧରିକିରି ଗବେଷଣା କରିକିରି ମଧ୍ୟ ଏପର୍ଯ୍ୟନ୍ତ ସେ ସବୁ ଜାଣିପାରୁନାହାନ୍ତି, ତାର ଫର୍ମୁଲା ଜାଣିପାରୁନାହାନ୍ତି। କେମିତି ଆମର ଶରୀରରେ ରକ୍ତ ସୃଷ୍ଟି ହେଉଛି ତାର ଫର୍ମୁଲା ଜାଣିପାରୁନାହାନ୍ତି। କେମିତି ଆମର ଚକ୍ଷୁ ହେଉଛି, କେମିତି କର୍ଣ୍ଣ ହେଉଛି, କେମିତି କ'ଣ କିଡ଼ନୀ ହେଉଛି, ସେସବୁ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ବୈଜ୍ଞାନିକମାନେ ଗବେଷଣା ଚାଲିଛି, କିନ୍ତୁ ବ୍ରହ୍ମା ମାତ୍ର ଚାରୋଟି ଶ୍ଳୋକରେ ସବୁ ସବୁ ଜାଣିଗଲେ, ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ। ଇଏ ହେଉଛି ମୂଳ ଭାଗବତ। ଭଗବାନ ତାଙ୍କୁ ଏହି ଭାଗବତ ପ୍ରଦାନ କଲେ, ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ଦେଇଦେଲେ ବ୍ରହ୍ମାଙ୍କୁ। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି କଲେ, ପ୍ରଥମେ ଚାରି କୁମାରକୁ ସୃଷ୍ଟି କଲେ, ସନକ, ସନାତନ, ସନାତନ, ସନତ କୁମାର। ତାପରେ ତାଙ୍କୁ ଯେତେବେଳେ କହିଲେ ତୁମେ ପ୍ରଜା ସୃଷ୍ଟି କର, ସେତେବେଳେ ସେମାନେ ଚାହିଁଲେନି ପ୍ରଜା ସୃଷ୍ଟି କରିବା ପାଇଁ, କାହିଁକିନା ସେମାନେ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ସନକ, ସନାତନ, ସନାତନ, ସନତ କୁମାର। ତେଣୁ ବ୍ରହ୍ମାଙ୍କର କ୍ରୋଧ ଯାହାତ ହେଲା, କ୍ରୋଧରୁ ଚକ୍ଷୁ ଲାଲ ହୋଇଯିବ, କ୍ରୋଧ ହେଲେ, ତେଣୁ ସେଇ ଲାଲ ଚକ୍ଷୁରୁ ଶିବଜୀ ଯାହାତ ହେଲେ, ସେଥିପାଇଁ ଶିବଜୀଙ୍କର ନାମ ହେଲା ରୁଦ୍ର। ରୁଦ୍ର ପ୍ରଥମେ ଯାହାତ ହେଇକି କନ୍ଦନ କରୁଥିଲେ ଶିବଜୀ। ତେଣୁ ଏଇଭଳି ଭାବରେ ସୃଷ୍ଟି ପ୍ରକ୍ରିୟା ରହିଛି। ଆମର କଥା ହେଉଛି ଏ ଯେଉଁ ଜ୍ଞାନ ବ୍ରହ୍ମା ପ୍ରାପ୍ତ ହୋଇଥିଲେ, ଶିବଜୀ ଯେଉଁ ସୃଷ୍ଟି କଲେ, ଭାଗବତମରେ ଏଇସବୁ କଥା ଆସିବ, ଆମେ ସଂକ୍ଷେପରେ କହିଦେଉଛୁ ଆପଣମାନଙ୍କୁ, ଆପଣ ପଢ଼ିବେ, 18,000 ଶ୍ଳୋକରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଶିବଜୀକୁ ମଧ୍ୟ ବ୍ରହ୍ମା କହିଲେ ତୁମେ ସୃଷ୍ଟି କର, ପ୍ରଜା ସୃଷ୍ଟି କର। ତେଣୁ ଶିବଜୀ ଏଇ ଭୂତ ପ୍ରେତ ଇତ୍ୟାଦି ସୃଷ୍ଟି କଲେ, ଯେଉଁମାନେ ଏଇ ଭୌତିକ ଜଗତ ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ତେଣୁ ବ୍ରହ୍ମା ତୁମକୁ କହିଲେ ତୁମେ ଆଉ ପ୍ରଜା ସୃଷ୍ଟି କରିବା ଦରକାର ନାହିଁ, ବର୍ତ୍ତମାନ ତୁମେ ଧ୍ୟାନ କର। ତାପରେ ସେ ପ୍ରସିଦ୍ଧ 10 ଜଣ ପୁତ୍ରକୁ ସୃଷ୍ଟି କରିଛନ୍ତି, କୌଣସି ସ୍ତ୍ରୀ ମାଧ୍ୟମରେ ସୃଷ୍ଟି କରିନାହାନ୍ତି, କାହାକୁ ମନରୁ ସୃଷ୍ଟି କରିଛନ୍ତି, କାହାକୁ ବିଭିନ୍ନ ଶରୀରରେ ବିଭିନ୍ନ ଅଙ୍ଗରୁ ସୃଷ୍ଟି କରିଛନ୍ତି। ମତ୍ରୀ କ'ଣ ଅତ୍ରୀ, ମରିଚି, ଅଙ୍ଗିରସ, ପୁଲସ୍ଥ, ପୁଲହ, କ୍ରତୁ, ଭୃଗୁ, ବୈଶିଷ୍ଟ, ଦକ୍ଷ, ନାରଦ, ଦୈବାତ୍ର, ଦଶମ, ଏ 10 ଜଣ ପ୍ରସିଦ୍ଧ ପୁତ୍ରଙ୍କୁ ଜନ୍ମ କଲେ। ଅତ୍ରୀ, ମରିଚି, ଅଙ୍ଗିରସ, ପୁଲସ୍ଥ, ପୁଲହ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ ଏବଂ ନାରଦ। ଅନ୍ତିମରେ ନାରଦକୁ ସୃଷ୍ଟି କର, କାରଣ ନାରଦ ହେଉଛନ୍ତି ଭଗବାନଙ୍କର ଭକ୍ତି ଅବତାର, ଭକ୍ତ ଅବତାର ନାରଦ ମୁନି। ତେଣୁ ସେହି ନାରଦ ବ୍ରହ୍ମାଙ୍କୁ ଯେତେ ପ୍ରଶ୍ନ ପଚାରିଲେ, ବ୍ରହ୍ମାଙ୍କୁ ସେ କହିଲେ ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଏ ଭାଗବତ ଦ୍ୱିତୀୟ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ବ୍ରହ୍ମା ତାଙ୍କୁ ଏ ନାରଦ ମୁନିକୁ ସେଇ ଯେଉଁ ଶୁଣିଥିଲେ ଭାଗବତଙ୍କୁ ଶୁଣିଥିଲେ ଭଗବାନ ଠାରୁ, ସେଇ ଭାଗବତଙ୍କୁ ନାରଦ ମୁନିକୁ ବର୍ଣ୍ଣନା କଲେ। ସେ ନାରଦ ମୁନିକୁ ତାକୁ ଆଉ ଟିକେ ବିସ୍ତାର କରି କହିଲେ, ଚାରୋଟି ଶ୍ଳୋକ ଶୁଣିଥିଲେ, ତାକୁ ଟିକେ ବିସ୍ତାର କରି ନାରଦଙ୍କୁ କହିଲେ। ଏବଂ ନାରଦଙ୍କୁ କହିଲେ ଏ ଏଇ ଯେଉଁ ଭାଗବତମ ତୁମେ ଏତେ ବିପୁଳିତ କରୁ, ଦ୍ୱିତୀୟ ସ୍କନ୍ଧ 6 ଅଧ୍ୟାୟରେ ନା 7 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇ, ତୁମେ ଏଇଟାକୁ ପୁଣି ବିସ୍ତାର କର। ଭାଗବତମ ଏଭଳି ଗ୍ରନ୍ଥ ଯେତେ ତାକୁ ପ୍ରତି ଶୋକେ ପ୍ରତ୍ୟକ୍ଷରେ ନାନା ଅର୍ଥ କହେ ବୋଲି କୁହାଯାଏ। ଦ୍ୱିତୀୟ ସ୍କନ୍ଧ 7 ଅଧ୍ୟାୟରେ ଏଇଟା ଅଛି, କହୁଛନ୍ତି ବ୍ରହ୍ମା ଇଏ ହେଉଛି ଇଦମ୍ ଭାଗବତମ ନାମମ୍ ଜନ୍ମେ ଭଗବତ ଉଦିତମ୍ ସଂଗ୍ରହ ଏମ୍ ବିଭୂତିନାମ ତ ମେତ ବିପୁଳି ଗୁରୁ। ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ବ୍ରହ୍ମାଙ୍କୁ ଚାରୋଟି ଶ୍ଳୋକରେ, ବ୍ରହ୍ମା ତାକୁ ବିସ୍ତାର କରି ନାରଦଙ୍କୁ କହିକିରି ଅନ୍ତିମରେ କହିଲେ, ଇଏ ହେଉଛି ଭାଗବତ ଯାହାକୁ ମୋତେ ଭଗବାନ ପ୍ରଦାନ କରିଛନ୍ତି, ଏଇଟାକୁ ତୁମେ ବିସ୍ତାର ଭାବରେ ବିସ୍ତାର କର, ସଂଗ୍ରହ ଏବଂ ବିଭୂତି ନାମ ତୁମେ ତ ବିପୁଳି କରୁ। ତେଣୁ ନାରଦ ମୁନିଙ୍କର ଶିଷ୍ୟ ହେଉଛନ୍ତି ବ୍ୟାସଦେବ, ଯାହାଙ୍କ କଥା ଆମେ କହିଲୁ, ବ୍ୟାସଦେବ ପରାଶର ଏବଂ ସତ୍ୟବତୀଙ୍କର ପୁତ୍ର, ସେ ଭଗବାନଙ୍କର ଜଣେ ଅବତାର। ତେଣୁ ସେ ସମସ୍ତ ଶାସ୍ତ୍ର ରଚନା କରିସାରି ଯେତେବେଳେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ, ସେ ନଦୀରେ ଥରେ ସ୍ନାନ କରି ବସିଛନ୍ତି, ତାଙ୍କର ଆଶ୍ରମରେ ବସିଛନ୍ତି, ସେହି ସମୟରେ ନାରଦ ମୁନି ଆସି ପହଞ୍ଚିଲେ। ଏ ଭାଗବତ ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ସେ ବର୍ଣ୍ଣନା କରାଯିବ। ତେଣୁ ସେଠି ସେ ନାରଦ ମୁନି ତାଙ୍କୁ କହିଲେ, କାହିଁକି ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ସେ କହୁଛନ୍ତି, ଦେଖ ବ୍ୟାସଦେବ, ତମେ ଯେଉଁ ବିଭିନ୍ନ ବେଦ ଉପନିଷଦ ପୁରାଣ ସବୁ ରଚନା କଲ, ତା ଦେହରେ ବିସ୍ତାର ଭାବରେ ଧର୍ମ ଅର୍ଥ କାମ ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରିଛ। ତେଣୁ ସେ କହିଲେ, ଯଥା ଧର୍ମ ଦୟାସ୍ତାର୍ଥା ମୁନିବର୍ଯ୍ୟା ଅନୁକୀର୍ତ୍ତିତା ନ ତଥା ବ୍ୟାସଦେବସ ମହିମା ଅନୁବର୍ଣ୍ଣିତ। ହେ ବ୍ୟାସଦେବ, ତମେ ଯେଉଁ ବେଦ ପୁରାଣକୁ ଏଗୁଡ଼ାକୁ ସେ କହିଲେ ଯୁଗୁପ୍ସିତମ ବୋଲି କହିଦେଲେ, ଯୁଗୁପ୍ସିତମ ଧର୍ମ ପ୍ରତି ଅନୁଶାସିତ, ଏସବୁ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କରିଛନ୍ତି କହିଲେ। ବ୍ୟାସଦେବ କହିଲେ, ଯୁଗୁପ୍ସିତମ ଶବ୍ଦ ବ୍ୟବହାର କରାଯାଇଛି କାହିଁକି ନା ଲୋକମାନେ ବୁଝିପାରିବେ ନାହିଁ, ବେଦର ଅର୍ଥ ବୁଝିପାରିବେ ନାହିଁ। ବେଦରେ ସବୁ ପ୍ରକାର ବ୍ୟକ୍ତିଙ୍କ ପାଇଁ ଜ୍ଞାନ ଦିଆଯାଇଛି, ଧର୍ମ କଥା କିଏ କେଉଁ ଭଳି ଗୁଣରେ ଅଛନ୍ତି, ତାଙ୍କ ପାଇଁ କିଭଳି ଭାବେ ଧର୍ମ ଆଚରଣ କରାଯିବ ସେଇଟା କୁହାଯାଇଛି। ସତ୍ୟଗୁଣର ଧର୍ମ, ରଜଗୁଣର ଧର୍ମ, ତମଗୁଣର ଧର୍ମ ଏସବୁ କୁହାଯାଇଛି। ତେଣୁ ତମଗୁଣ ରଜଗୁଣରେ ଯେଉଁମାନେ ଅଛନ୍ତି ସେମାନଙ୍କ ପାଇଁ ମାଂସ ଖାଇବାର ବ୍ୟବସ୍ଥା ମଧ୍ୟ କୁହାଯାଇଛି, ବେଦରେ ମାଂସ ଖାଇ ମାଂସ ଆହାରର ବ୍ୟବସ୍ଥା ରହିଛି, ପଶୁବଳିର ବ୍ୟବସ୍ଥା ରହିଛି। କିନ୍ତୁ ଲୋକମାନେ ବୁଝିପାରିବେ ନାହିଁ, ସେମାନେ କହିବେ ବେଦରେ ରହିଛି ମାଂସ ଆହାର ରହିଛି, ବ୍ୟାସଦେବ ଯେ ଭଗବାନ ଅବତାର ସେ କହୁଛନ୍ତି କଥା ମାଂସ ଖାଇବା ପାଇଁ, ଆଉ କାହିଁ ଆମେ ଖାଇବା ନାହିଁ କହିକିରି। ଗୋଟିଏ ସମୟ ଏମିତି ଆସିଗଲା ଯେତେବେଳେ ବେଦର ଦୁହାଇ ଦେଇକରି ଲୋକମାନେ ଯଥେଚ୍ଛ ଭାବରେ ପଶୁ ହତ୍ୟା କରିବା ପାଇଁ ଆରମ୍ଭ କଲେ। ତେଣୁ ଭଗବାନ ବୁଦ୍ଧଦେବ ଉପରେ ଆସିଲେ, ସେ ବେଦକୁ ନିନ୍ଦା କରିଦେଲେ, ତେଣୁ ସେ ଏଇ ପଶୁବଳି ବନ୍ଦ କରିବା ପାଇଁ, ସେ ଭଗବାନ ଜଣେ ଅବତାର, ତେଣୁ ଏଇଭଳି ଭାବରେ ବ୍ୟାସଦେବଙ୍କୁ କହିଲେ, ନାରଦ ମୁନି କହିଲେ, ତମେ ଯେଉଁ ଧର୍ମକୁ ରଚନା କଲ ବେଦ ଇତ୍ୟାଦି, ଏଇଟାକୁ ଲୋକେ ତାର ଅର୍ଥ ବୁଝିପାରେ ନାହିଁ, ତେଣୁ ତମେ ଏ ଯେଉଁ ଧର୍ମ ଅର୍ଥ କାମ ମୋକ୍ଷ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରିନାହଁ, ଯେଉଁଥିପାଇଁ ତୁମେ ଶାନ୍ତି ପ୍ରାପ୍ତ ହୋଇପାରୁନାହଁ। ତେଣୁ ସେ ନାରଦ ମୁନି ତାଙ୍କ ନିଜର ଜୀବନ କଥା କହିଲେ, ପୂର୍ବ ଇତିହାସ କଥା କହିଲେ, ପୂର୍ବ ଜୀବନ କଥା କହିଲେ। ନାରଦ ମୁନି ପୂର୍ବ ଜନ୍ମ, ଏ ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଆସିବ, ପୂର୍ବ ଜନ୍ମରେ ସେ ଜଣେ ଦାସୀପୁତ୍ର ଥିଲେ। ଦାସୀପୁତ୍ର ଥିଲା ସମୟରେ, ଏଇ ଯେଉଁ ସମୟ ବର୍ତ୍ତମାନ ଚାଲିଛି ହେଉଛି ଚତୁର୍ମାସ୍ୟ, ଶ୍ରାବଣ ଭାଦ୍ରବ ଆସିନ କାର୍ତ୍ତିକ, ଚାରି ମାସକୁ ଚତୁର୍ମାସ୍ୟ ବୋଲି କୁହାଯାଏ। ଏ ବର୍ଷା ଦିନରେ ସାଧୁମାନେ ଆଉ ବିଭିନ୍ନ ସ୍ଥାନକୁ ନଯାଇ ଗୋଟିଏ ସ୍ଥାନରେ ରହନ୍ତି, ଚତୁର୍ମାସ୍ୟ ବ୍ରତ ପାଳନ କରନ୍ତି। ତେଣୁ ସେହିଭଳି ଭାବରେ ନାରଦ ମୁନି ଯେଉଁ ଜଣେ ଦାସୀଙ୍କର ପୁତ୍ର ହିସାବରେ ଜନ୍ମଗ୍ରହଣ କରିଥିଲେ, ମାତ୍ର ତାଙ୍କ ବୟସ ଥିଲା 5 ବର୍ଷ, ସେ ଦାସୀ ଜଣଙ୍କ ଜଣେ ଧନୀ ପରିବାରରେ ସେବା କରୁଥିଲେ, ତେଣୁ ସେ ଧନୀ ବ୍ୟକ୍ତି ଏଇ କ'ଣ ଏ ବ୍ରହ୍ମବାଦୀମାନଙ୍କୁ ନିମନ୍ତ୍ରଣ କରିଥିଲେ ତାଙ୍କ ଗୃହକୁ। ତେଣୁ ସେହି ବ୍ରହ୍ମବାଦୀମାନଙ୍କର ତାଙ୍କ ମା' ସେବା କରୁଥିଲେ, ଏବଂ ନାରଦ ମୁନି ମଧ୍ୟ ତାଙ୍କ ମା' ସହିତ ମାଆଙ୍କ ସହିତ ମିଶି ତାଙ୍କ ସେବା କରୁଥିଲେ। ତେଣୁ ବ୍ରହ୍ମବାଦୀମାନେ ତାଙ୍କ ସେବାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଗୋଟିଏ ମନ୍ତ୍ର ପ୍ରଦାନ କରିଥିଲେ, ଏବଂ ସେମାନେ ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ, ଭଗବାନଙ୍କୁ ଅର୍ପଣ କରି ଯେଉଁ ଖାଦ୍ୟ ଗ୍ରହଣ କରୁଥିଲେ, ତାଙ୍କର ଯେଉଁ ବଳି ଯାଉଥିଲା ଉଚ୍ଚିଷ୍ଟ, ସେ ଉଚ୍ଚିଷ୍ଟକୁ ସେ ନାରଦ ମୁନି ସେବନ କରୁଥିଲେ। ତେଣୁ ଏହିଭଳି ଭାବରେ ସେ ବ୍ରହ୍ମବାଦୀମାନଙ୍କ କୃପାରୁ ପ୍ରାପ୍ତ ହୋଇ ଭଗବାନଙ୍କୁ ସେ ଦର୍ଶନ କଲେ, ଭଗବାନଙ୍କୁ ଦର୍ଶନ କଲେ। ତେଣୁ ତା ପର ଜନ୍ମରେ ସେ ଏଇ ନାରଦ ମୁନି ରୂପରେ ଜନ୍ମ ହୋଇଛନ୍ତି, ବ୍ରହ୍ମାଙ୍କର ପୁତ୍ର ରୂପରେ ଆସିଛନ୍ତି। ତେଣୁ ଏଇଭଳି ଭାବରେ ସେ ବ୍ୟାସଦେବଙ୍କୁ କହିଲେ ଯେ, ଏଇଭଳି ଭାବରେ ତୁମେ ଭଗବାନଙ୍କର ଅମଳ ଯଶ ଗାନ କର, ତାହେଲେ ତୁମେ ଶାନ୍ତି ପ୍ରାପ୍ତ ହେବ। ତେଣୁ ଯେତେବେଳେ ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରା ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯେତେବେଳେ ନାରଦମୁନି ଚାଲିଗଲେ ବ୍ୟାସଦେବ ଭଗବାନଙ୍କୁ ଧ୍ୟାନ କଲେ। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶତ ଆତ୍ମତତ୍ତ୍ୱ ଗୃହେଶି ଗୃହମେଦିନା ସରି କ'ଣ ଧ୍ୟାନ ଯୋଗେନ ମନସି ସେ ଭଗବାନଙ୍କୁ ଧ୍ୟାନ କଲେ କିଭଳି ନା ଭକ୍ତି ଯୋଗରେ। ଭକ୍ତି ଯୋଗେନ ମନସି ସମ୍ୟକ ପ୍ରଣୀତ ଅମଳେ ଅପଶତ ପୁରୁଷଂ ପୂର୍ଣ୍ଣ ଭଗବାନଙ୍କୁ ଦର୍ଶନ କଲେ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ ଏବଂ କିଭଳି ଦର୍ଶନ କଲେ ନା ମାୟାଙ୍କ ତଦପାଶ୍ରୟମ ମାୟାଙ୍କୁ ଭଗବାନ ପଛପଟେ ଦର୍ଶନ କଲେ। ଆପଣ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏ ଶ୍ଳୋକ ଅଛନ୍ତି। ସପ୍ତମ ଅଧ୍ୟାୟ ଚାରି ଶ୍ଳୋକରେ କଥା କୁହାଯାଇଛି। ଆପଣ ଭାଗବତ ପଢ଼ିଲେ ସବୁ ଦେଖିବେ ଧ୍ୟାନ କରିବେ ଆମେ ଯେଉଁ କଥା କହିଲୁ ସବୁ ଦେଖିବେ ସେସବୁ ଭାଗବତ। ତେଣୁ ଭଗବାନ ଦର୍ଶନ କଲେ ସେ ଭକ୍ତି ଯୋଗରେ ଭଗବାନଙ୍କୁ ଦର୍ଶନ କଲେ କିଭଳି ଦର୍ଶନ କଲେ ନା ଭଗବାନ ପଛପଟେ ପୂର୍ଣ୍ଣ ପୁରୁଷଙ୍କୁ ଦର୍ଶନ କଲେ। ସେ ପୂର୍ଣ୍ଣ ପୁରୁଷ କିଏ ତାପରେ କୁହାଯିବ ସେ ପୂର୍ଣ୍ଣ ପୁରୁଷ କିଏ ଯାହାଙ୍କୁ ଦର୍ଶନ କଲେ ସିଏ ତାଙ୍କ ପଛପଟେ ଦେଖିଲେ ମାୟାଙ୍କୁ ଦେଖିଲେ ମାୟାଦେବୀ ସେ ମାୟାଦେବୀ କିଭଳି ଭାବରେ କିଏ ସେ ମାୟାଦେବୀ ନା ଜୟା ସମ୍ମୋହିତ ଜୀବ ଯେଉଁ ମାୟାଦେବୀ ସମସ୍ତ ଜୀବ ଭୌତିକ ଜଗତରେ ଯେତେ ଜୀବ ଅଛନ୍ତି ବ୍ରହ୍ମାଙ୍କଠାରୁ ଆରମ୍ଭ କରି ଯେତେ କୀଟପତଙ୍ଗ ପର୍ଯ୍ୟନ୍ତ ଯେତେ ଜୀବ ଅଛନ୍ତି ସମସ୍ତଙ୍କୁ ସେ ସମ୍ମୋହିତ କରି ରଖୁଛନ୍ତି ମାୟାଦେବୀ ଜୟା ସମ୍ମୋହିତ ଜୀବ। ଆତ୍ମାନଂ ତ୍ରିଗୁଣାତ୍ମକମ୍ ସେ ମାୟା ହେଉଛନ୍ତି ତ୍ରିଗୁଣାତ୍ମକ ମାୟା ସତ୍ୱ ରଜ ତମ ଏ ତିନୋଟି ଗୁଣରେ ସେ ମାୟା ଅଛନ୍ତି। ଯଦିଓ ଆମେ ହେଉଛନ୍ତି ବହୁତ ଉନ୍ନତ ସ୍ତରରେ ଭଗବାନଙ୍କର ଉନ୍ନତ ଶକ୍ତି ଆତ୍ମା ଆମେ ହେଉଛେ ଆତ୍ମା କିନ୍ତୁ ଆମେ ସେଇ ମାୟାର ଅଧୀନ ହୋଇଯାଇଛେ। ଆତ୍ମାନ ତ୍ରିଗୁଣା ପରୋପି ମନୁତି ଅନର୍ଥମ୍ ଯଦିଓ ଆମେ ଭଗବାନଙ୍କର ଉନ୍ନତ ଶକ୍ତି କିନ୍ତୁ ଆମେ ଏଇ ମାୟାର ଅଧୀନ ବୋଲି ଭାବୁଛେ। ପରୋପି ମନୁତି ଅନର୍ଥମ୍ ଇଏ ହେଉଛି ଅନର୍ଥ ଆମେ ମାୟାର ଅଧୀନ ହୋଇଯାଇଛେ ମାୟାର ଆମେ ତ୍ରିଗୁଣମୟୀ ଶରୀର ବୋଲି ଭାବୁଛେ ଆମକୁ ଇଏ ହେଉଛି ଅନର୍ଥ। ତେଣୁ ଏଇ ଅନର୍ଥ ହେଉଛି ଭବରୋଗ। ଆମର ସାର୍ ଅଛନ୍ତି ଆୟୁର୍ବେଦିକ ଡକ୍ଟର ସବୁ ଅଛନ୍ତି ମ୍ୟାଡ଼ାମ୍ ବି ଅଛନ୍ତି ଏମାନେ ସବୁ ରୋଗ ଭଲ କରୁଛନ୍ତି ବିଭିନ୍ନ ଆଲୋପାଥିକ ଆୟୁର୍ବେଦିକ ହୋମିଓପାଥି ବିଭିନ୍ନ ପ୍ରକାର ଔଷଧ ରହିଛି ଆୟୁର୍ବେଦ ଯେଉଁ ରହିଛନ୍ତି ସାର୍ ଆୟୁର୍ବେଦିକ ଅଛନ୍ତି ଆୟୁର୍ବେଦର ଭଗବାନଙ୍କ ଜଣେ ଅବତାର ଅଛନ୍ତି ଧନ୍ୱନ୍ତରୀ ଭଗବାନଙ୍କର ଅବତାର ସେ ଧନୁ ଆମର ଗୋଟେ ବେଦ ରହିଛି ଆୟୁର୍ବେଦ। ତେଣୁ ଏ ଯେଉଁ ଭବରୋଗ ଦୂର କରିବା ପାଇଁ ଔଷଧ ନାହିଁ ଭବରୋଗ ଦୂର କରିବା ପାଇଁ ହେଉଛି ଭାଗବତମ ହେଉଛି ଔଷଧ ଏଇଟା ବର୍ଣ୍ଣନା କରାଯାଇଛି ଯେ ଏ ଯେଉଁ ଭବରୋଗ ଅନର୍ଥ ଭବରୋଗକୁ ଦୂର କରିବା ପାଇଁ ଅନର୍ଥ ଓ ପଶମ ସାକ୍ଷାତ ଭକ୍ତି ଯୋଗ ମଦକ୍ଷଜେ ଏ ଭବରୋଗ ଦୂର କେମିତି ହେବ ନା ଏ ଭକ୍ତି ଯୋଗ କରିବା ଭକ୍ତି ଯୋଗ ମାଧ୍ୟମରେ ଭଗବାନ ଯଦି ଭକ୍ତି ସହିତ ଯୁକ୍ତ ହେବା ତାହେଲେ ଆମର ଏଇ ଭବରୋଗ ଦୂର ହେବ ଏଇଟାକୁ ଲୋକମାନେ ଜାଣନ୍ତି ନାହିଁ ଲୋକସ୍ୟ ଅଜାଣନ୍ତୁ ଲୋକମାନେ ଜାଣନ୍ତି ନାହିଁ ସେମାନେ ତ ଜାଣିତେ ନାହାନ୍ତି ସେ ସେମାନେ ଆତ୍ମା ବୋଲି ସେମାନେ ଶରୀରରେ ବନ୍ଧେଇ ହେଇକି ରହିଛନ୍ତି ବୋଲି ସେମାନେ ଭବରୋଗ ଭୋଗୁଛନ୍ତି ବୋଲି ସେମାନେ ଜାଣନ୍ତି ନାହିଁ ଆଉ ସେମାନେ ରୋଗ ଭଲ କଥା କ'ଣ ଚିନ୍ତା କରିବେ। ତେଣୁ ଲୋକସ୍ୟ ଅଜାଣନ୍ତୁ କିନ୍ତୁ ବିଦ୍ୱାନ ଚକ୍ରେ ସାତତ ସଂଗୀତା ବିଦ୍ୱାନ ଏଇ ବ୍ୟାସଦେବ ଏଇ ସାତତ ସଂଗୀତା ଏଇ ଭାଗବତଙ୍କୁ ସାତତ ସଂଗୀତା ବୋଲି କୁହାଯାଏ। ଭକ୍ତମାନେ ଏହି ସଂଗୀତା ଏ ଭାଗବତଙ୍କୁ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ଭକ୍ତଙ୍କ ମାନଙ୍କ ପାଇଁ ଏହି ସଂଗୀତା ରହିଛି ଭାଗବତ ବର୍ଣ୍ଣନା କରାଯାଇଛି ଚକ୍ରେ ଏଇଥିରେ ରଚନା କଲେ ଚକ୍ରେ ସାତତ ସଂଗୀତା ଏ ଭାଗବତମ ଏଭଳି ଶାସ୍ତ୍ର ଯଶ୍ୟାମ ପାଇଁ ସୁଏ ମାଣାୟାମ ଆପଣମାନେ 18,000 ଶ୍ଳୋକ ଅଛନ୍ତି ପଢ଼ିବା ପାଇଁ ବହୁତ ସମୟ ଲାଗିବ ଆଜି ପଢ଼ିବା ପାଇଁ ଆରମ୍ଭ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ସମ୍ପୂର୍ଣ୍ଣ ଭାବରେ ଶୁଣିନାହାନ୍ତି ଯଶ୍ୟାମ ପାଇଁ ସୁଏ ମାଣାୟାମ ତାହାର ଫଳ କ'ଣ ହେବ ନା କୃଷ୍ଣେ ପରମ ପୁରୁଷେ ଏଇ କୃଷ୍ଣ ପୁରୁଷ ପରମ ପୁରୁଷକୁ ସେ ଦେଖିଲେ ଯେଉଁ ମୁଁ ପ୍ରଥମେ କହିଲି ଅପଶତ ପୁରୁଷ ପୂର୍ଣ୍ଣ ସେ ପୂର୍ଣ୍ଣ ପୁରୁଷ ହେଉଛନ୍ତି କୃଷ୍ଣେ ପରମ ପୁରୁଷଙ୍କୁ ଦେଖିଲେ ସେ ଯାହାକୁ ଦେଖିଥିଲେ ସେ ହେଉଛି କୃଷ୍ଣ। ଏଇ ଭାଗବତମ ଏଭଳି ଶାସ୍ତ୍ର ଏଇଟାକୁ ଯଶ୍ୟାମ ପାଇଁ ସୁଏ ମାଣାୟାମ କେବଳ ଆମେ ଶୁଣିବା ପାଇଁ ଆରମ୍ଭ କରିଛେ ତାହେଲେ କ'ଣ ହେବ ନା କୃଷ୍ଣେ ପରମ ପୁରୁଷେ ଭକ୍ତିର ଉତ୍ପାଦତେ
ଭଗବାନ ପ୍ରତି ଆମର ଭକ୍ତି ଆସିବ, ବହୁତ ସହଜରେ ଆମେ ଭକ୍ତି ପ୍ରାପ୍ତ ହୋଇଯିବା। ଏବଂ ଭକ୍ତିର ଯେଉଁ ଅନ୍ତିମ ଫଳ ବା ମୁଖ୍ୟ ଫଳ ସେ ହେଉଛି କୃଷ୍ଣ ପ୍ରେମ। ସେ ପ୍ରେମ ଫଳ ପାଇବା ସହିତ ଆମେ ସାଙ୍ଗେ ସାଙ୍ଗେ କ'ଣ ପାଇବା ନା ଶୋକ ମୋହ ଭୟ ପାହା ଗୌଣ ଫଳ ପ୍ରାପ୍ତ ହୋଇଯିବ ସାଙ୍ଗେ ସାଙ୍ଗେ। ଏ ଭୌତିକ ଯେଉଁ ଭବରୋଗ, ଭବରୋଗର ଲକ୍ଷଣ କ'ଣ ନା ଶୋକ ମୋହ ଏବଂ ଭୟ, ଏ ତିନୋଟି ହେଉଛି ଭବରୋଗର ଲକ୍ଷଣ। ଶୋକ ଯଦି କିଛି ଆମ ପାଖରେ ଭଲ କିଛି ବସ୍ତୁ ଅଛି ଯଦି ଚାଲିଗଲା ସେଥିପାଇଁ ଶୋକ, ଏ ଅତୀତ ପାଇଁ ଶୋକ ରହୁଛି ଆମର, ବର୍ତ୍ତମାନ ପାଇଁ ଆମର ମୋହ ରହୁଛି, ସ୍ତ୍ରୀ ପିଲା ଛୁଆ ଇତ୍ୟାଦି ବିଭିନ୍ନ ପ୍ରକାର ଭୌତିକ ଆସକ୍ତି ଇଏ ଯେଉଁ ମୋହ, ଏବଂ ଭୟ ଭବିଷ୍ୟତ ପାଇଁ ଭୟ, ଇଏ ହେଉଛି ଭବରୋଗର ଲକ୍ଷଣ। ଅତୀତ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ତିତା ଉପରେ ଆମେ ଦଗ୍ଧୀଭୂତ ହେଉଛେ, ଶୋକ ମୋହ ଭୟ ଏସବୁ ଦୂର କରିଦେବ। ଯଶ୍ୟାମ ପାଇଁ ସୁଅ ମାଣା କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ଯେଉଁମାନେ ପୂର୍ଣ୍ଣ ଭାବରେ ଶୁଣିବେ ପୂର୍ଣ୍ଣ ଭାବରେ ଅଧ୍ୟୟନ କରିବେ ତାଙ୍କ କଥା ଛାଡ଼ନ୍ତୁ। ଶୋକ ମୋହ ଭୟ ପାହା ଶ୍ରୀମଦ୍ ଭାଗବତମ୍ ଏଇଭଳି ଭାବରେ ପୁରାଣ ଅମଳ ପ୍ରମାଣ ପୁରାଣ ସେ ଏଇଟା ହେଉଛି ଭାଗବତମ୍ ପ୍ରଥମ ସ୍କନ୍ଦ ସପ୍ତମ ଅଧ୍ୟାୟ ଶ୍ଳୋକ ସାତ। ଶ୍ୟାମ ବୈଶ୍ୱ ମାଣାୟମ କୃଷ୍ଣେ ପରମ ପୁରୁଷେ ଭକ୍ତିରୁ ଉତ୍ପାଦିତ ପୁରୁଷ ଶୋକ ମୋହ ଭୟ ପାହା। ତେଣୁ ଏଇଭଳି ଭାବରେ ଏ ଭାଗବତଙ୍କୁ ରଚନା କରାଗଲା, ଦ୍ୱାଦଶ ସ୍କନ୍ଦ 335 ଅଧ୍ୟାୟ 18,000 ଶ୍ଳୋକ ଏସବୁ ରଚନା କରାଗଲା। ଭାଗବତଙ୍କୁ ରଚନା କଲେ ବ୍ୟାସଦେବ, ରଚନା କରି ଯଦିଓ ଶାନ୍ତି ପ୍ରାପ୍ତ ହେଲେ କିନ୍ତୁ ଏ ଭାଗବତଙ୍କୁ କାହାକୁ ପ୍ରଦାନ କରିବେ, କିଏ ଗ୍ରହଣ କରିବେ ଭାଗବତଙ୍କୁ? ତାଙ୍କର ଯେଉଁ ଅନ୍ୟମାନେ ଶିଷ୍ୟମାନେ ଥିଲେ, ପ୍ରଥମ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେମିତି ଋଗ୍ବେଦକୁ କାହାକୁ ଦେଲେ, ଏମାନଙ୍କୁ ସବୁ ଦିଆଗଲା, ତାଙ୍କର ଶିଷ୍ୟମାନଙ୍କୁ ପ୍ରଦାନ କଲେ କାହାକୁ, ଋଗ୍ବେଦକୁ ତତ୍ର ଋଗ୍ବେଦ ଧର ପୈଳ, ପୈଳ ତାଙ୍କର ଶିଷ୍ୟଙ୍କୁ ପ୍ରଦାନ କଲେ, ସେ ତାକୁ ବିସ୍ତାର କଲେ ବା ତାକୁ ସଂକଳନ କଲେ। ସାମବେଦକୁ ଜୈମିନୀକୁ ପ୍ରଦାନ କରାଗଲା, ବୈଷମ୍ପାୟନକୁ ପ୍ରଦାନ କରାଗଲେ କ'ଣ, ବୈଷମ୍ପାୟନ ଏବେକୁ ନିଷ୍ଣାତ ଯଦୁସାମୁନି ରିକ୍ ସାମ ଯଦୁ ଅଥର୍ବ, ଏହିଭଳି ଭାବରେ ସବୁ ବିଭିନ୍ନ ଇତିହାସ ପୁରାଣମାନଙ୍କୁ ଦିଆଗଲା। ରୋମହର୍ଷଣ ସୁତ ଗୋସ୍ୱାମୀଙ୍କ ପିତାଙ୍କୁ ଦିଆଗଲା, ସେମାନେ ସବୁ ବିସ୍ତାର କଲେ ବା ସଂକଳନ କଲେ। କିନ୍ତୁ ଭାଗବତମ୍ କାହାକୁ ଦିଆଯିବ, ସେ ଚାହୁଁଥିଲେ ଗୋଟେ ଏଇଭଳି ଭାବରେ ଉପଯୁକ୍ତ ଶିଷ୍ୟ ବା ପୁତ୍ର ଯାହାକୁ ସେ ଭାଗବତଙ୍କୁ ପ୍ରଦାନ କରିବେ। ତେଣୁ ସେ ଭଗବାନଙ୍କୁ ଯେତେବେଳେ ପ୍ରାର୍ଥନା କରୁଥିଲେ, ଏଇ ଭାଗବତଙ୍କ କଥା କହୁଥିଲେ ତାଙ୍କ ପତ୍ନୀଙ୍କୁ, ସେହି ସମୟରେ ଶୁକ ଆସି ପହଞ୍ଚିଗଲେ। ଏଇଟା ଆମର ଗୋଟେ ବହି ବାହାରିଛି, ଗୌରବନ୍ଦ ସେ ମହାରାଜ କଥା କହିଛନ୍ତି, ଏ ଯେଉଁ ଶୁକଦେବ ଗୋସ୍ୱାମୀ ଯାହାଙ୍କଠୁ ଆମେ କଥା ଶୁଣୁଛେ, ସିଏ ହେଉଛନ୍ତି ରାଧାରାଣୀଙ୍କର ଶୁକ। ରାଧାରାଣୀ ତାଙ୍କୁ ବାମ ହାତର ପାପୁଲେ ରଖି ସେ ଶୁଆକୁ ଦେଉଥିଲେ, ଅନାର ଦେଉଥିଲେ ଖାଇବା ପାଇଁ ଅନାର ଦାନା, ଏବଂ ଭଗବାନଙ୍କର ନାମ ତାଙ୍କୁ କହୁଥିଲେ, କୃଷ୍ଣ କୃଷ୍ଣ ବୋଲି କହୁଥିଲେ, ରାଧା କୃଷ୍ଣ ଏଭଳି ଭାବେ ସେ ଜପୁଥିଲେ। ତେଣୁ ଭଗବାନ ରାଧା ଏବଂ କୃଷ୍ଣ ଯେତେବେଳେ ଚାଲିଗଲେ ତାଙ୍କର ଧାମକୁ, ସେତେବେଳେ ସେ ଶୁକକୁ କହିଲେ, ତୁମେ ଏଇଠି ରହି ଏଇ ଆମର ରାଧା କୃଷ୍ଣଙ୍କ କଥାକୁ ତୁମେ ପ୍ରଚାର କରିବ, କହିଦେଇଥିଲେ। ତେଣୁ ଶୁକ ଯେତେବେଳେ ଭଗବାନ ଚାଲିଗଲା ପରେ ସେ ସବୁଆଡ଼େ ଖୋଜି ବୁଲିଲେ, କେଉଁଠି ରାଧାକୃଷ୍ଣ କଥା କୁହାଯାଉଛି, କେଉଁଠି ଭାଗବତଙ୍କୁ କୁହାଯାଉଛି। ତେଣୁ ଅନ୍ତିମରେ ସେ ଆସି ପହଞ୍ଚିଲେ ଏଇ ଭୁବନେଶ୍ୱର କ୍ଷେତ୍ରରେ। ଭୁବନେଶ୍ୱର କ୍ଷେତ୍ର ତାକୁ ଏକାମ୍ର କ୍ଷେତ୍ର ବୋଲି କୁହାଯାଉଥିଲା, ଏକାମ୍ର ସେଠି ଗୋଟେ ବଡ଼ ବିରାଟ ବଡ଼ ଆମ୍ବ ଗଛ ଥିଲା। ଏ ଯେଉଁ ଶଙ୍ଖ କ୍ଷେତ୍ର, ଯେଉଁ ଜଗନ୍ନାଥ କ୍ଷେତ୍ର, ଜଗନ୍ନାଥ ପୁରୀ କ୍ଷେତ୍ର ଯେଉଁ ରହିଛି, ସେଇ ଶଙ୍ଖ କ୍ଷେତ୍ର, ସେ ଶଙ୍ଖ କ୍ଷେତ୍ରର ଆରମ୍ଭ ହେଉଛି ଭୁବନେଶ୍ୱରରୁ। ଭୁବନେଶ୍ୱର ଯେଉଁ ଲକ୍ଷ୍ମୀ ଯେଉଁ ରହିଛନ୍ତି, ଲିଙ୍ଗରାଜ ମନ୍ଦିର ଶିବଜୀ ରହୁଛନ୍ତି, ସେ ହେଉଛନ୍ତି ଦ୍ୱାରପାଳ, ସେ କ୍ଷେତ୍ରର ପାଳ ହେଉଛନ୍ତି ସିଏ। ତାଙ୍କଠୁ ଅନୁମତି ନେଇ ଜଣେ ପୁରୀକି ଦର୍ଶନ କରିବା ପାଇଁ ଯିବେ, ଜଗନ୍ନାଥଙ୍କ ଦର୍ଶନ କରିବେ। ତେଣୁ ଏଇଭଳି ଭାବରେ ଯେଉଁ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିକି ଦେଖିଲେ ଭାଗବତଙ୍କ କଥା ଚାଲିଛି, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ପାର୍ବତୀ ଚାହିଁଲେ ଶୁଣିବା ପାଇଁ ଭାଗବତଙ୍କୁ। ତେଣୁ ଭାଗବତମ୍ ସମସ୍ତଙ୍କର ଅଧିକାର ନାହିଁ ଭାଗବତ ଶୁଣିବା ପାଇଁ, ତେଣୁ ଶିବଜୀ ସମସ୍ତଙ୍କୁ ବିଦାୟ କରିଦେଲେ, ସେ ଏକାମ୍ର କ୍ଷେତ୍ରରୁ ଯେଉଁମାନେ ଥିଲେ ସମସ୍ତଙ୍କୁ ବିଦାୟ କରିଦେଲେ, ଜୀବଜନ୍ତୁଙ୍କୁ ଯିଏ ଥିଲେ, କେବଳ ପାର୍ବତୀଙ୍କୁ କହୁଥିଲେ ଶିବଜୀ। ଏବଂ ଶିବଜୀ କଣ୍ଡିସନ୍ କରିଥିଲେ, ମୁଁ ଯେତେବେଳେ ଭାଗବତଙ୍କୁ କହିବି ତୁମେ ହୁଁ ହୁଁ ମାରିବ। ତେଣୁ ଶିବଜୀ କହୁଛନ୍ତି ଗୋଟେ ଗୋଟେ ଶ୍ଳୋକ, ଜନ୍ମାଦେଶ ଜାତ ଶ୍ଳୋକରୁ ଆରମ୍ଭ ହେଉଛନ୍ତି ଭାଗବତମ୍, 18,000 ଶ୍ଳୋକ। ଗୋଟିଏ ଗୋଟିଏ ଶୋକକୁ ହୁଁ ହୁଁ ମାରୁଛନ୍ତି ପାର୍ବତୀ ଦେବୀ। କିନ୍ତୁ ପାର୍ବତୀ ଦେବୀ ଶୁଣୁଥିବା ସମୟରେ ଚିନ୍ତା କଲେ ଯେ ଭଗବାନଙ୍କର ଯେଉଁ ଲୀଳା ସବୁ ବର୍ଣ୍ଣନା କରାଯାଇଛି ଭାଗବତ ଦଶମ ସ୍କନ୍ଧରେ, ଆପଣ ଭଗବାନଙ୍କର ଲୀଳା ସବୁ ବର୍ଣ୍ଣନା କରାଯାଇଛି, 90 ଅଧ୍ୟାୟ ରହିଛି ଦଶମ ସ୍କନ୍ଧରେ। ତେଣୁ ପାର୍ବତୀ ଟିକେ ତାଙ୍କୁ ଘୁମ ଆସିଲା, ଟିକେ ଘୁମେଇ ପଡ଼ିଲେ। କିନ୍ତୁ ହୁଁ ହୁଁ ଶବ୍ଦ ଶୁଭୁଛି, ଶିବଜୀ ଭୋଳାନାଥ, ସେ ଭୋଳାନାଥ ଭଗବାନ କଥା କହୁଛନ୍ତି, ଭୋଳ ହେଇକିରି ଭଗବାନ କଥା କହୁଛନ୍ତି। ଯେତେବେଳେ ମଝିରେ ଯେତେବେଳେ ଚକ୍ଷୁ ଘଟିଦେଲେ ଦେଖିଲେ ପାର୍ବତୀ ଘୁମଉଛନ୍ତି, ତେଣୁ ସେ କହିଲେ ହୁଁ ହୁଁ ଶବ୍ଦ କେଉଁଠି ଆସୁଛି? ଦେଖିବାକୁ ଉପରେ ଆମ୍ବ ଗଛ ଶାଖାରେ ବସିଛନ୍ତି ଶୁକ ପକ୍ଷୀ। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି ତାକୁ ହତ୍ୟା କରିବା ପାଇଁ ବାହାରିଲେ ତ୍ରିଶୂଳ ଧରି। ତେଣୁ ସେଇ ଶୁକ ଆସି ପହଞ୍ଚିଗଲେ ବ୍ୟାସଦେବ ଯେଉଁ ଭାଗବତ କହୁଥିଲେ ତାଙ୍କର ପତ୍ନୀଙ୍କର ମୁଖ, ସେ ବି ହୁଁ ହୁଁ ମାରୁଥିଲେ, ସେଇ ସମୟ ତାଙ୍କ ମୁଖ ଦେଇକି ତାଙ୍କ ଗର୍ଭରେ ପ୍ରବେଶ କରିଗଲେ ସୁଖଦେବ ଗୋସ୍ୱାମୀ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ପ୍ରବେଶ କରିଗଲେ ଶିବଜୀ ଆଉ କ'ଣ କରିବେ, ସେ ଫେରିଲେ ବ୍ୟାସଦେବ ମଧ୍ୟ ତାଙ୍କୁ ବୁଝେଇଲେ। ତାପରେ ସୁଖଦେବ ରହିଲେ ତାଙ୍କ ମାଆଙ୍କ ଗର୍ଭରେ ବହୁତ କାଳ ପର୍ଯ୍ୟନ୍ତ, ପାଖାପାଖି 16 ବର୍ଷ ରହିଥିଲେ ବୋଲି କୁହାଯାଏ। ସେ ଜନ୍ମଗ୍ରହଣ କରୁନଥିଲେ କାହିଁକି ନା, ବହୁତ ଜଗତ ଆସିଲେ ମାୟାଗ୍ରସ୍ତ ହୋଇଯିବେ, ତ୍ରିଗୁଣାତ୍ମକ ରହିଛି ନା ଭାଗ, ସେ ତ୍ରିଗୁଣମୟ ମାୟା ରହିଛି ବହୁତ ଜଗତରେ, ସମସ୍ତେ ମୋହିତ ହୋଇକି ରହିଯିବେ। ତେଣୁ ବ୍ୟାସଦେବ ଯେତେ ଅନୁରୋଧ କଲେ ମଧ୍ୟ ଶୁଣିଲେ ନାହିଁ, ତେଣୁ ସେ ନିଜେ ଦ୍ୱାରକାକୁ ଯାଇ ଭଗବାନ କୃଷ୍ଣଙ୍କୁ ଅନୁରୋଧ କରିକି ତାଙ୍କୁ ଆଣିକି ଆସିଲେ। ଏବଂ ସିଏ ଆସିକରି କହିଲେ ଯେ ତୁମେ ଜନ୍ମ ହୁଅ, ତୁମର ମାୟା ତୁମକୁ ଗ୍ରାସ କରିବ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ଜନ୍ମ ହେଲେ ତ ଚାଲିଲେ ପ୍ରବଜ୍ଞା କରିବାକୁ, ସନ୍ୟାସ ଗ୍ରହଣ କରିଦେଲେ, ଜନ୍ମ ହେଇକିରି ଚାଲିଲେ ଜଙ୍ଗଲକୁ ଚାଲିଲେ। ଏଇ ଭାଗବତ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଯେତେବେଳେ ସୁଖ ଗୋସ୍ୱାମୀ ଭାଗବତଙ୍କୁ କହୁଛନ୍ତି, ସେତେବେଳେ ଏଇ 3 ଶ୍ଳୋକରେ ଭଗବାନଙ୍କର ଭାଗବତଙ୍କର ମଙ୍ଗଳାଚରଣ କରିଛନ୍ତି। ସେ ପ୍ରଥମ ଶ୍ଳୋକ, ସେ ଶ୍ଳୋକଟି ହେଉଛି ଏଇଟା, ଯଂ ପ୍ରବଜନ୍ତ ମନୁପେତ ମପେତ କୃତ୍ୟମ। କୌଣସି ଜନ୍ମ ସଂସ୍କାର ସେ ଗ୍ରହଣ କରିନାହାନ୍ତି, ଏମିତିକି ନାମକରଣ ବି ତାଙ୍କର ହେଇନାହିଁ। ଜନ୍ମ ହେଲେ ତ ଚାଲିଲେ ଜଙ୍ଗଲକୁ, ଏବଂ ତାଙ୍କ ପଛେ ପଛେ ତାଙ୍କ ପିତା ଧାଉଁଛନ୍ତି, ତାଙ୍କର ନାମକରଣ ହେଇନି, ପୁତ୍ରେ ପୁତ୍ର ବୋଲି ଡାକୁଛନ୍ତି। ତେଣୁ ସେଠି ଯେଉଁ ସବୁ ଗଛ ସବୁ ରହିଛି ତା ଦେହରୁ ସବୁ ପ୍ରତିଧ୍ୱନି ଆସୁଛି ପୁତ୍ର ପୁତ୍ର ବୋଲି। ତେଣୁ ସେ ଫେରିକି ଆସିଲେ, ସେ ଚାଲିଗଲେ ଜଙ୍ଗଲକୁ, ଚାଲିଗଲେ ଧ୍ୟାନ କରୁ, ସେ ପ୍ରଥମେ ବ୍ରହ୍ମ ଧ୍ୟାନ କରୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ ଶିବ ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ। କିନ୍ତୁ ବ୍ୟାସଦେବ ତାଙ୍କର ଆଉ କେତେଜଣ ଶିଷ୍ୟଙ୍କୁ, କେତୋଟି ଶ୍ଳୋକ ରହିଛି ଭାଗବତମରେ, ଆପଣମାନେ ଏଇ ଶ୍ଳୋକକୁ ମନେ ରଖିବେ, ପଢ଼ିଲେ ଯେତେବେଳେ ଜାଣିବେ। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 23 ଶ୍ଳୋକରେ ଗୋଟିଏ ଶ୍ଳୋକ ଅଛନ୍ତି, ଅହୋ ବକୀଜଂ ସ୍ତନ କାଳକୂଟଂ ଜିଘାଂସୟାପାୟଦପି ଅସାଧ୍ୱୀ ଲେଭେ ଗତିଂ ଧାତୃ ଚିତାଂ ତତୋନ୍ୟଂ କଂବା ଦୟାଳୁଂ ଶରଣଂ ବ୍ରଜେମ। ଭଗବାନଙ୍କ କୃପାଳୁତା ବର୍ଣ୍ଣନା କରାଯାଇଛି, ଏତେ ଭଗବାନ କୃପାଳୁ ଯେ ବକି ଯିଏକି ପୁତନା, ଏ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଏ ଲୀଳାଟି ବର୍ଣ୍ଣନା କରାଯିବ, ପୁତନା ଲୀଳା, ଭଗବାନ ତାକୁ ବଧ କରିବେ କିନ୍ତୁ ତାଙ୍କୁ ମାଆଙ୍କର ଗତି ପ୍ରଦାନ କରିବେ। ପୁତନା ଯିଏକି ସ୍ତନରେ କାଳକୁଟ ବିଷ ପଡ଼ିକରି ଆସିଥିଲା ତାଙ୍କୁ ହତ୍ୟା କରିବା ପାଇଁ ଭଗବାନଙ୍କୁ, କିନ୍ତୁ ଭଗବାନ ଯଦିଓ ତାର ପ୍ରାଣ ନେଲେ, କିନ୍ତୁ ତାଙ୍କୁ ତାଙ୍କ ମାଆ ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ, ତାଙ୍କ ଦୁଇ ଜଣ ଧାତ୍ରୀ ଥିଲେ ଅମ୍ବିକା ଏବଂ କିଳିମ୍ବା, ସେହି ଦୁଇ ଜଣ ଧାତ୍ରୀଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେହି ସ୍ଥାନକୁ ପ୍ରଦାନ କରିଥିଲେ ବକିକୁ। ତେଣୁ ଆଉ କିଏ ଦୟାଳୁ ବ୍ୟକ୍ତି ଅଛି ଯାହାର ଶରଣରେ ଆମେ ଯିବା? ଏ ଶ୍ଳୋକ ଆଉ କେତୋଟି ଭଗବାନଙ୍କ ରୂପ ଗୁଣ ସବୁ ବର୍ଣ୍ଣନା କରାଯାଇଛି, ଏଇ କେତୋଟି ଶ୍ଳୋକ ଶୁଣି ସୁଖଦେବ ଗୋସ୍ୱାମୀ ଆକର୍ଷିତ ହୋଇକି ଆସିଲେ ପିତାଙ୍କ ପାଖକୁ, ଏବଂ ଭାଗବତଙ୍କୁ ଅଧ୍ୟୟନ କଲେ। ସେ 18,000 ଶ୍ଳୋକକୁ ଅଧ୍ୟୟନ କଲେ। ଭାଗବତ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏଇ ସୌନକାଦି ଋଷିମାନେ ପଚାରିଛନ୍ତି, ସୁତ ସୁଖଦେବ ଗୋସ୍ୱାମୀ ଏଭଳି ବିରକ୍ତ ସନ୍ନ୍ୟାସୀ ଥିଲେ, ସେ କୌଣସି ସ୍ଥାନରେ ଗୋଟିଏ ଅଧଘଣ୍ଟାରୁ ଅଧିକ ରୁହନ୍ତି ନାହିଁ। ସହ ଗୋଦୋହନ ମାତ୍ରଂ ଗୃହେଷୁ ଗୃହମେଇ ଦିନା, ଗାଈ ଧୁଇଁବା ପାଇଁ ଯେତିକି ସମୟ ଦରକାର ହୁଏ ସେତିକି ସମୟ ସେ ଗୋଟେ ଗୃହରେ ଅପେକ୍ଷା କରନ୍ତି, ଅଧିକା ସମୟ କେଉଁଠି ରୁହନ୍ତି ନାହିଁ। ତେଣୁ ସୌନକାଦି ଋଷିମାନେ ସୁତ ଗୋସ୍ୱାମୀ ପ୍ରଶ୍ନ ପଚାରିଥିଲେ ଯେ ସେ ତ ଏଭଳି ନିରତ ଥିଲେ, ଋଷି ଥିଲେ, ବୈରାଗୀ ଥିଲେ, ସେ କେମିତି ଭାଗବତଙ୍କୁ ଅଧ୍ୟୟନ କଲେ? ତାଙ୍କର ଆଶ୍ଚର୍ଯ୍ୟ ହୋଇଯାଇଥିଲା, ସେମାନେ ଏଇ ପ୍ରଶ୍ନଟି କରିଥିଲେ। ତେଣୁ ସୁତ ଗୋସ୍ୱାମୀ ତାର ଉତ୍ତରରେ ଗୋଟେ ପ୍ରସିଦ୍ଧ ଶ୍ଳୋକ ରହିଛି ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ, ଏ ଶ୍ଳୋକଟି ଆପଣମାନେ ଜାଣିଥିବେ, ଆତ୍ମାରାମଶ୍ଚ ମୁନୟୋ ନିର୍ଗନ୍ତା ଅପି ଉରୁକ୍ରମେ କୁର୍ବନ୍ତି ଅହିତକିଂ ଭକ୍ତିମ୍ ଇତମ୍ ଭୂତ ଗୁଣ ହରି। ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟ ଶ୍ଳୋକ 10 ଏକଥା କୁହାଯାଇଛି, ଭଗବାନଙ୍କର ଏଭଳି ଗୁଣ ଯେଉଁମାନେ ଆତ୍ମାରେ ମଧ୍ୟ ଆନନ୍ଦିତ ହୁଅନ୍ତି, ଆତ୍ମାରାମ ବା ଯେଉଁମାନେ ମୁନି ମନନଶୀଳ ବ୍ୟକ୍ତି ବା ଯେଉଁମାନଙ୍କର କୌଣସି ଗ୍ରନ୍ଥ ମଧ୍ୟ ଅଧ୍ୟୟନ କରୁନାହାନ୍ତି ବା କୌଣସି କର୍ମବନ୍ଧନ ନାହିଁ କର୍ମବନ୍ଧନ ନାହିଁ, ଏମାନେ ସବୁ ଭଗବାନ ପ୍ରତି ଅହେତୁକ ଭାବରେ ଭକ୍ତି କରନ୍ତି। ଏ ଭଗବାନଙ୍କର ଗୁଣ ଏଭଳି ଭାବରେ ରହିଛି, ତେଣୁ ସୁଖଦେବ ଗୋସ୍ୱାମୀ ତାଙ୍କ ପିତାଙ୍କଠାରୁ ଏଇ ଭାଗବତଙ୍କୁ ଅଧ୍ୟୟନ କଲେ, 18,000 ଶ୍ଳୋକକୁ ଶୁଣିଲେ। ତେଣୁ ଏଇ ଯେଉଁ ଆଜିର ତିଥିରେ କ'ଣ ହେଇଛି ନା ଗୋଟିଏ ଦିନ ଆପଣ ଏସବୁ ବହୁତ ବିସ୍ତାର କଥା ରହିଛି, ଆମେ ଏତେ ବର୍ଣ୍ଣନା କରିପାରିବା ନାହିଁ, କିନ୍ତୁ ଆପଣ ପଢ଼ିବେ ଜାଣିବେ ଏସବୁ। ସଂକ୍ଷେପରେ ଆମେ କହି କହୁଛେ ଯେ ଭଗବାନ ଯଦି ଚାଲିଗଲା ପରେ ପାଣ୍ଡବମାନେ ପୁରା ସମଗ୍ର ପୃଥିବୀର ରାଜା ହେଲେ, କ୍ଷତ୍ରିୟ କ'ଣ ସମ୍ରାଟ ହେଲେ ଯୁଧିଷ୍ଠିର ମହାରାଜ, ଏବଂ ଯୁଧିଷ୍ଠିର ମହାରାଜ ଯେତେବେଳେ ଶୁଣିଲେ ଭଗବାନ ଚାଲିଗଲେ ତାଙ୍କ ଧାମକୁ, ତେଣୁ ସେ ମଧ୍ୟ ତାଙ୍କ ପାଞ୍ଚ ଭାଇଙ୍କ ସହିତ ସେ ମଧ୍ୟ ଚାଲିଗଲେ, ସ୍ୱର୍ଗ ଆରୋହଣ କଲେ, ସେ ଭଗବତ ଧାମକୁ ଚାଲିଗଲେ। ତେଣୁ ତାଙ୍କର ପୁତ୍ର ଆଉ ତ କେହି ନାହାନ୍ତି, ତାଙ୍କ ପୁତ୍ରମାନଙ୍କୁ ମାରିଦେଇଥିଲେ ଅଶ୍ୱତ୍ଥମା, ମହାଭାରତ ଯୁଦ୍ଧରେ ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ଯେଉଁ ଅର୍ଜୁନଙ୍କର ପୁତ୍ର, ଅର୍ଜୁନ ପୁତ୍ର ହେଉଛନ୍ତି ଅଭିମନ୍ୟୁ, ଅଭିମନ୍ୟୁ ମଧ୍ୟ ମାରିଦେଇଥିଲେ ମହାଭାରତ ଯୁଦ୍ଧରେ। ଅଭିମନ୍ୟୁଙ୍କ ପୁତ୍ର ଯିଏକି ପରୀକ୍ଷିତ, ପରୀକ୍ଷିତକୁ ସେ ରାଜ୍ୟ ଶାସନ, ସେତେବେଳେ ତାଙ୍କୁ ବୟସ ହୋଇଥିଲା 35 ବର୍ଷ, 35 ବର୍ଷ କି 30 ବର୍ଷ ଏମିତି ତାଙ୍କ ବୟସ ହୋଇଥିଲା, ତାଙ୍କୁ ରାଜ୍ୟ ଶାସନ ପ୍ରଦାନ କରି ସେମାନେ ଚାଲିଗଲେ। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ପିତାମହ ଯୁଧିଷ୍ଠିର ମହାରାଜ ଯେଉଁଭଳି ଭାବରେ ରାଜ୍ୟ ଶାସନ କରୁଥିଲେ, ସେହିଭଳି ଭାବରେ ନୀତି ଧର୍ମନୀତି ଅନୁସାରେ ରାଜ୍ୟ ଶାସନ କରୁଥିଲେ। ଥରେ ସେତେବେଳେ ଯାଇଛନ୍ତି ଶିକାର କରିବା ପାଇଁ, ରାଜାଙ୍କର ଦାୟିତ୍ୱ ହେଉଛି ଶିକାର କରିବେ କର୍ତ୍ତବ୍ୟ, କାରଣ ଜଙ୍ଗଲରେ ଯେଉଁମାନେ ଜନ୍ତୁମାନେ ଉତ୍ପାଦ କରିବେ ତାଙ୍କୁ ସେ ଶିକାର କରିକି, ତେଣୁ ଶିକାର କରିକି ତାଙ୍କୁ କଣ୍ଟ୍ରୋଲରେ ରଖିବେ। ତେଣୁ ଏହିଭଳି ଭାବରେ ଯାଇଛନ୍ତି ଜଙ୍ଗଲକୁ, ସେହି ସମୟରେ ଦେଖିଲେ ଗୋଟେ ଗାଭୀ ଏବଂ ଗୋଟେ ବୃଷକୁ, ଯେ ବୃଷର ଚାରିପାଦରୁ ଗୋଟିଏ ପାଦ ରହିଛି ଏବଂ ଗାଭୀଟି ମଧ୍ୟ କ୍ରନ୍ଦନ କରୁଛି, କ'ଣ ମୂତ୍ର ଇତ୍ୟାଦି ତ୍ୟାଗ କରୁଛି, ଗୋବର ମୂତ୍ର ଇତ୍ୟାଦି ତ୍ୟାଗ କରୁଛି। ତାକୁ ଜଣେ ବ୍ୟକ୍ତି ତାକୁ ପ୍ରହାର କରୁଛନ୍ତି, ଗୋମିଥୁନକୁ ପ୍ରହାର କରୁଛନ୍ତି। ଏ ଭାଗବତମ ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଏକଥା ଆସିବ, 16-17 ଅଧ୍ୟାୟରେ ସେ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କୁ ଦେଖି ଜୟ ଶ୍ରୀ ସୀତାରାମ ହନୁମାନ ଯୋଗୀ, ତାଙ୍କୁ ଦେଖି କିଏ ଆମ ପରୀକ୍ଷିତ ମହାରାଜ ସେ ଖଡ଼ଗ ଉତ୍ତୋଳନ କଲେ ହତ୍ୟା କରିବା ପାଇଁ ସେ ବ୍ୟକ୍ତିକୁ। ଏ କଷ୍ଟମ ତୁ କିଏ, ମୋ ରାଜ୍ୟରେ ଧର୍ମନୀତି ଅନୁସାରେ ରାଜ୍ୟ ଶାସନ ହେଉଛି, ତୁ କିଏ ଏଭଳି ଭାବରେ ଗୋମାତାଙ୍କୁ ପ୍ରହାର କରୁଛୁ? କିନ୍ତୁ ବର୍ତ୍ତମାନ ଆମର ଧର୍ମନୀତି ଦେଖନ୍ତୁ, ଆମର ଗୋବଧକୁ ସରକାର ମଧ୍ୟ ପ୍ରଶ୍ରୟ ଦେଉଛନ୍ତି, ଏଭଳି ସେଇ ପରମ୍ପରାରେ ଆସି ବର୍ତ୍ତମାନ ଏଇ ଅବସ୍ଥା ଆମର ହୋଇଯାଇଛି। ସେତେବେଳେ ଏମିତି ଥିଲା, ଗାଈକୁ ପ୍ରହାର କରୁଥିଲା ବେଳେ ସେ ହତ୍ୟା କରିବା ପାଇଁ ଉଦ୍ୟତ ହୋଇଯାଇଥିଲେ। କଳିର ଆରମ୍ଭ ସେ କଳି, ସେ ବ୍ୟକ୍ତି ହେଉଛନ୍ତି କେହି ନୁହଁ, ସେ କଳି ସତ୍ୟ ତ୍ରେତା ଦ୍ୱାପର କଳି ଯୁଗ ଆସିବ। କଳି ଏଇଭଳି ଭାବରେ ଗୋମିଥୁନମାନଙ୍କୁ, ଗାଭୀମାନଙ୍କୁ ପ୍ରଥମେ ଅତ୍ୟାଚାର କରିବା ପାଇଁ ଆରମ୍ଭ କଲା। ତେଣୁ ପରୀକ୍ଷିତ ମହାରାଜ ଖଡ଼ଗ ଉତ୍ତୋଳନ କଲେ ହତ୍ୟା କରିବା ପାଇଁ, ତେଣୁ ସେ ତାଙ୍କର ଶରଣରେ ଗଲା। ତେଣୁ ବର୍ଣ୍ଣନା କରାଯାଇଛି, ସେ କହିଲେ ଆଜ୍ଞା ବର୍ତ୍ତମାନ ମୋର ସମୟ ଆସିଗଲା, କଳିଯୁଗ, ମୁଁ କଳିଯୁଗର ମୁଁ ପ୍ରତିନିଧି, ତେଣୁ ମୋର ମୋତେ ସମୟ, ମୋତେ ବର୍ତ୍ତମାନ ସ୍ଥାନ ଦିଅନ୍ତୁ ଆପଣଙ୍କ ରାଜ୍ୟରେ। କଳି କହିଲେ ଅଧର୍ମର ସ୍ଥାନ, ଏଠି ଅଧର୍ମ ବ୍ୟାପିଯିବ, କଳିର ଯେଉଁ ଧର୍ମର ଯେଉଁ ଚାରିପାଦ ରହିଛି, ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ଆସ୍ତେ ଆସ୍ତେ ଧର୍ମର ଗ୍ଲାନି ହେଉଛି। ତେଣୁ ସତ୍ୟ ଯୁଗରେ ଧର୍ମର ଚାରିପାଦ ସୁରକ୍ଷିତ ଥିଲା, ତ୍ରେତା ଯୁଗରେ ଗୋଟିଏ ପାଦ କମିଗଲା, ତିନିପାଦ ରହିଲା, ଦ୍ୱାପର ଯୁଗରେ ଆଉ ଗୋଟିଏ ପାଦ କମିଗଲା, ଦୁଇ ପାଦ ରହିଲା, କଳି ଯୁଗରେ ଆଉ ଗୋଟିଏ ପାଦ କମିଗଲା, ଏକ ପାଦ ରହିଲା। ତେଣୁ ସେ ବୃଷଭ ଯିଏ, ସେ ହେଉଛନ୍ତି ଧର୍ମରୂପକ ବୃଷଭ, ତାଙ୍କର ଗୋଟିଏ ପାଦ ରହିଛି। ତେଣୁ ସେ ଯେତେବେଳେ ପଚାରିଲେ ଏଭଳି ଭାବରେ ତାଙ୍କୁ କହିଲେ, ସେତେବେଳେ ସେ କଳି ଭଗବାନ ଯେ ପରୀକ୍ଷିତ ମହାରାଜଙ୍କ ପାଖରେ ସ୍ଥାନ ମାଗିଲା, ମୋର ବର୍ତ୍ତମାନ ସମୟ ଆସିଗଲା, ମୋତେ ସ୍ଥାନ ଦିଅନ୍ତୁ। ତେଣୁ ପରୀକ୍ଷିତ ମହାରାଜ କଳିଜୀକୁ ସ୍ଥାନ ଦେଲେ। ସ୍ୱର୍ଣ୍ଣକାଜ ଋଷିମାନେ କହୁଛନ୍ତି ଯେ ପରୀକ୍ଷିତ ମହାରାଜ କାହିଁକି କଳିକୁ ସ୍ଥାନ ଦେଲେ, କଳିକୁ କାହିଁ ହତ୍ୟା କରିଦେଲେ ନାହିଁ? ସେ ଚାହିଁଥିଲେ କଳିକୁ ହତ୍ୟା କରିପାରିଥାନ୍ତେ, ତାଙ୍କର ଶକ୍ତି ରହିଛି, କିନ୍ତୁ ତାଙ୍କୁ ସ୍ଥାନ ଦେଲେ କାହିଁକି ନା ସେଠି କୁହାଯାଇଛି ଭାଗବତର ଶିଷ୍ୟ ଗୋଟେ ଅଛନ୍ତି କହୁଛି ଯେ ନାନୁ ଦୃଷ୍ଟି କଳି ସମ୍ରାଟ ସାରଙ୍ଗଜୀବ ସାରଭୂତ ଯେମିତି ମହୁମାଛି ମହୁକୁ ସଂଗ୍ରହ କରେ ସବୁ ବୃକ୍ଷରୁ ସବୁ ଫୁଲରୁ ମହୁକୁ ସଂଗ୍ରହ କରେ ସେଇଭଳି ଭାବରେ ଇଏ ମଧ୍ୟ ସେଇଭଳି ଭାବରେ ସାରକୁ ଗ୍ରହଣ କରୁଛି କଳିଯୁଗର ମଧ୍ୟ ଭଲ ଗୁଣ ରହିଛି କ'ଣ ସେ ଭଲ ଗୁଣ ନା କୁଶଳାନି ଆଶୁ ସିଦ୍ଧନ୍ତି ନେତରାଣୀ କୃତାନି ଯତ୍ କଳିଯୁଗରେ ଯେଉଁମାନେ ଧର୍ମ ବିଷୟରେ କେବଳ ଚିନ୍ତା କରିଦେବେ ତାହେଲେ ସେ ଧର୍ମର ଫଳ ପ୍ରାପ୍ତ ହୋଇଯିବେ କୁଶଳାନି ଆଶୁ ସିଦ୍ଧନ୍ତି କିନ୍ତୁ ନେତରାଣୀ କୃତାନି ଯତ୍ କିନ୍ତୁ ଯେଉଁ ଅଧର୍ମ ବିଷୟରେ ଆମେ ଚିନ୍ତା କଲେ ତା ପାଇଁ ଫଳ ପ୍ରାପ୍ତ ହେବା ନାହିଁ ତା'ର ଦଣ୍ଡ ପାଇବା ନାହିଁ ତାକୁ ଯଦି ଆମେ ଶରୀରରେ ଦ୍ୱାରା କାର୍ଯ୍ୟ କରିବା ତାହେଲେ ଆମେ ତା'ର ଫଳ ପାଇବା ଏ କଳିଯୁଗର ଗୋଟେ ଭଲ ଗୁଣ ତେଣୁ ପରୀକ୍ଷିତ ମହାରାଜ କଳିକୁ ସ୍ଥାନ ଦେଲେ ଅଭ୍ୟର୍ଥିତା ତଥା ତସ୍ମୈ ସ୍ଥାନାନି କଳେ ଦଦୁ ଦ୍ୟୁତଂ ପାନଂ ସ୍ତ୍ରିୟଂ ସୁନା ଗତ୍ର ଅଧର୍ମ ଚତୁର୍ବିଧା କଳିକୁ ସ୍ଥାନ ଦେଲେ ଅଧର୍ମର ତା'ର ସ୍ଥାନ ଦେଲେ ଅଧର୍ମ ଅଧର୍ମର ଯୁଗ ସେ କଳି ହେଉଛି ଅଧର୍ମର ଯୁଗ ତେଣୁ ଅଧର୍ମ ସ୍ଥାନ ଦେଲେ ଅଧର୍ମରେ ସେ ରହିବ କ'ଣ କ'ଣ ନା ଦ୍ୟୁତ କ୍ରୀଡ଼ା ପାନ କହିଲେ ଯେତେ ନିଶା ଦ୍ରବ୍ୟ ସବୁ ରହିଛି ଚା ଠୁ ଆରମ୍ଭ କରି ଚା ପାନ ବିଡ଼ି ସିଗରେଟ୍ ମଦ ବଦଳି ଭାଙ୍ଗ ଇତ୍ୟାଦି ଯେତେ ରହିଲା ନିଶା ଦ୍ରବ୍ୟ ଏବଂ ଦ୍ୟୁତମ ପାନ ସ୍ତ୍ରୀୟ କହିଲେ ଅବୈଧ ସ୍ତ୍ରୀ ସଙ୍ଗ ଏବଂ ସୁନା କହିଲେ ଜୀବ ହତ୍ୟା ମାଛ ମାଂସ ଯେଉଁ ମାନେ ଖାଉଛନ୍ତି ଜୀବ ହତ୍ୟା କରୁଛନ୍ତି ତେଣୁ ଏଇ ଚାରୋଟି ହେଉଛି ଅଧର୍ମର ସ୍ଥାନ ଏଇ ଚାରୋଟିକୁ ଦେଲେ ତମେ କଡ଼ିକି ଦେଲେ ତମେ ଏଇ ସ୍ଥାନରେ ରହିବ ତେଣୁ ଇଏ ପରୀକ୍ଷିତ ମହାରାଜ ଫେରି ଆସୁଛନ୍ତି ତାପରେ ସେ କଳି ଦୌଡ଼ି ଦୌଡ଼ିକି ଆସିଲେ କଳି ପୁଣି ପଚାରିଲେ ମହାରାଜ ପଚାରିଲେ କ'ଣ ହେଲା ନା ଆଜ୍ଞା ଆପଣ ଯେଉଁ ଚାରୋଟି ସ୍ଥାନ ଦେଲେ ଆପଣଙ୍କର ଏଇ ଯେଉଁ ସାମ୍ରାଜ୍ୟରେ କେଉଁଠି ସେ ସ୍ଥାନ ନାହିଁ କେଉଁଠି ଆମେ ରହିବୁ ପରୀକ୍ଷିତ ମହାରାଜ ଏଭଳି ଧର୍ମନୀତି ଅନୁସାରେ ଶାସନ କରୁଥିଲେ କେହି ଅଧର୍ମ ଆଚରଣ କରୁନଥିଲେ ତେଣୁ ପରୀକ୍ଷିତ ମହାରାଜ ପଚାରିଲେ ତାହେଲେ କ'ଣ ଚାହୁଁଛ ନା ଆଉ ଗୋଟିଏ ସ୍ଥାନ ଦିଅନ୍ତୁ ଗୋଟିଏ ଚାରୋଟି ସ୍ଥାନ ହେଉନାହିଁ ତେଣୁ ପୁନଶ୍ଚ ଜାତ ମହାନାୟମ ଜାତ ରୂପ ମଦାତ ପ୍ରଭୁ ତେଣୁ ପୁଣି ଯେତେବେଳେ ସେ ଭିକ୍ଷା କଲେ ତାଙ୍କୁ ଗୋଟିଏ ଆଉ ଗୋଟିଏ ସ୍ଥାନ ଦେଲେ ପଞ୍ଚମ ସ୍ଥାନ ସେ ହେଉଛି ଜାତ ରୂପମ ବା ସୁବର୍ଣ୍ଣ ସୁବର୍ଣ୍ଣରେ ସେ ସ୍ଥାନଟି ଦେଲେ ସୁବର୍ଣ୍ଣ ଗୋଟେ ଏଭଳି ବସ୍ତୁ ଯେଉଁଠାରେ ଯତ୍ର ଅଧର୍ମ ଯତ୍ର ଅନୃତମ ମଦମ କାମମ ରଜ ବୈରମ ଚ ପଞ୍ଚମମ ପାଞ୍ଚଟି ଜିନିଷ ରହିଛି ସେଠି ମିଥ୍ୟା ରହିଛି ମଦ ଯେଉଁମାନଙ୍କର ଧନ ସମ୍ପତ୍ତି ଅଛି ତାଙ୍କର ଗର୍ବ ରହିଛି ବିଭିନ୍ନ ପ୍ରକାର କାମନା ସେମାନେ ରହିଛି କାମନା ଜାତ ହେବ ରଜ ଗୁଣ ପ୍ରାଦୁର୍ଭାବ ରହିବ ତା ଦେହରେ ଏବଂ ଶତ୍ରୁତା ରହିବ ତେଣୁ ଏହି ସ୍ଥାନଟି ଦେଇକରି ଚାଲିଗଲେ ତେଣୁ କଳି ଏଇ ରଜଗୁଣର ଏଇ ପାଞ୍ଚଟି ସ୍ଥାନ ପ୍ରାପ୍ତ ହୋଇକରି ତା'ର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ଆରମ୍ଭ କଲା ତେଣୁ ଗୋଟେ ଦିନ ପରୀକ୍ଷିତ ମହାରାଜ ଯାଉଥିଲେ ଶିକାର କରିବା ପାଇଁ ଏଇସବୁ ଘଟଣା ହେଲା ତାପରେ ଆଉ ଗୋଟେ ଦିନ ଯେତେବେଳେ ଯାଉଛନ୍ତି ଶିକାର କରିବା ପାଇଁ ସେତେବେଳେ ତାଙ୍କୁ ବହୁତ ତୃଷା ହେଲା ଖରାଦିନ ହୋଇଥିବ ବହୁତ ତୃଷା ହୋଇଗଲା ତେଣୁ ଏଇ ଭାଦ୍ର ମାସ ଏଇ ଭାଦ୍ର ପୂର୍ଣ୍ଣମୀ ତିଥିରେ ଆଜିରେ ଭାଗବତ ପ୍ରକାଶ ହୋଇଛନ୍ତି ତେଣୁ ସିଏ ଯେତେବେଳେ ଯାଇ ପହଞ୍ଚିଲେ ତୃଷା ହେଲା ଦେଖିଲେ କେଉଁଠି ଗୋଟେ ଆଶ୍ରମ ରହିଛି ସ୍ୱାମୀ କୃଷିଙ୍କର ଆଶ୍ରମ ସିଏ ସ୍ୱାମୀ କୃଷିଙ୍କ ଆଶ୍ରମକୁ ଯାଇ ଜଳମ ଦେହି ବୋଲି ପ୍ରାର୍ଥନା କଲେ କିଛି ଜଳ ପ୍ରଦାନ କରନ୍ତୁ ବୋଲି କିନ୍ତୁ ସ୍ୱାମୀ କୃଷି ଭଗବାନ ଧ୍ୟାନରେ ନିମଗ୍ନ ଥିଲେ ସମାଧିଗ୍ରସ୍ତ ହୋଇଯାଇଥିଲେ ସମାଧି କହିଲେ ଗୋଟେ ଚତୁର୍ଥ ଅବସ୍ଥା ଆମର ଯେଉଁ ରହିଛି ସ୍ୱପ୍ନ ଅବସ୍ଥା ନିଦ୍ରା ଅବସ୍ଥା ଜାଗ୍ରତ ଅବସ୍ଥା ଆର ଆଉ ଗୋଟିଏ ଅବସ୍ଥା ଉନ୍ନତ ଅବସ୍ଥା ଯେଉଁ ସମାଧି ଅବସ୍ଥା ବୋଲି କୁହାଯାଉଛି ସେ ସମାଧି ଅବସ୍ଥାରେ ସେ ଥିଲେ ଆପଣଙ୍କର ପାତଞ୍ଜଳି ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି ତା ଦେହରେ ଅନ୍ତିମ ଅବସ୍ଥା ହେଉଛି ସମାଧି ତେଣୁ ଭଗବାନଙ୍କ ଧ୍ୟାନରେ ସେ ନିମଗ୍ନ ଥିଲେ ତେଣୁ ସେ ଶୁଣିପାରିଲେ ନାହିଁ ଜଳମ ଦେଇ ଯେତେବେଳେ ପ୍ରାର୍ଥନା କଲେ ପରୀକ୍ଷିତ ମହାରାଜ ସେ ଶୁଣିପାରିନଥିଲେ ତେଣୁ ପରୀକ୍ଷିତ ମହାରାଜଙ୍କ କ୍ରୋଧ ଜାହାତ ହେଲା କୁହାଯାଏ ଜୀବନର ପ୍ରଥମଥର ପାଇଁ ସାଧୁ ବା ମୁନି ସାଧୁମାନଙ୍କ ପ୍ରତି ଏଇଭଳି ଭାବରେ କ୍ରୋଧ ତାଙ୍କର ଜାତ ହୋଇଥିଲା ପ୍ରଥମଥର ପାଇଁ ଜୀବନରେ ଏଇଟା ହୋଇଥିଲା ଏ ଭଗବାନଙ୍କ ବ୍ୟବସ୍ଥା ହେଉଛି ଏଇଠି ଆମେମାନଙ୍କ ପାଇଁ କୃପା କରିଛନ୍ତି ସେ ତେଣୁ ସେ ଯେତେବେଳେ ଫେରି ଆସୁଛନ୍ତି ଦେଖିଲେ ଗୋଟେ ମୃତ ସର୍ପ ରହିଛି ମୃତ ସର୍ପ ସେ ଆଶ୍ରମରେ ରହିଥିଲା ତାକୁ ସେ ଧନୁ ତୀରରେ ନେଇ ତାଙ୍କର ଋଷିଙ୍କର ଗଳାରେ ବେଷ୍ଟନ କରି ଚାଲିଗଲେ ଯଦିଓ ଚାଲିଗଲେ କିନ୍ତୁ ତଥାପି ତାଙ୍କର ସବୁବେଳେ ମନସ୍ଥାପ କରୁଛନ୍ତି ଯେ ଏଭଳି ଯେଉଁ ମୁଁ କଲି ଏଇଟା ଠିକ୍ ହେଲା ନାହିଁ, ମୁନିଙ୍କର ଅଭିଶାପ ପଡ଼ିବ, ଏଇଭଳିଆ ଚିନ୍ତା କରିକରି ଯାଉଛନ୍ତି। ସେହି ସମୟରେ କ'ଣ ହେଲା ନା, ସେ ମୁନିଙ୍କର ଯେଉଁ ଗୋଟେ 5 ବର୍ଷ ପୁତ୍ର ଥିଲା ଶ୍ରୀଙ୍ଗୀ, ତା ନାମ ହେଉଛି ଶ୍ରୀଙ୍ଗୀ, ସେ ନିକଟସ୍ଥ ନଦୀରେ ସ୍ନାନ କରୁଥିଲା। ସେ ଏ ଖବରଟି ପାଇଲା, ଯେତେବେଳେ ଖବରଟି ପାଇଲା ସେତେବେଳେ ସାଙ୍ଗେ ସାଙ୍ଗେ ସେ ଅଭିଶାପ ଦେଲା। ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ ସେ ଗୋଟା କୁହାଯାଇଛି ଯେ ତକ୍ଷକ ସପ୍ତମେହିନୀ ଇତି ଲଙ୍ଘିତ ମର୍ଯ୍ୟାଦାମ ତକ୍ଷକ ସପ୍ତମେହିନୀ ଦକ୍ଷତି ସ୍ମ କୁଳାଙ୍ଗାର ଚୋରିତ ମେ ତତ ଦୃହମ। ମୋର ପିତାଙ୍କୁ ଯିଏ ସର୍ପ ବେଷ୍ଟନ କରିଛନ୍ତି ତାକୁ, ସେ ତ ମୃତ ସର୍ପ ବେଷ୍ଟନ କରିଛନ୍ତି, ଜୀବନ୍ତ ସର୍ପ ତାଙ୍କୁ ଦଂଶନ କରିବ 7 ଦିନ ଭିତରେ। ଆର ମଧ୍ୟ ଗୋଟେ ରହିଛି ସିଗ୍ନିଫିକାନ୍ସ ରହିଛି ଯେ ଏଇ ସପ୍ତାହଟା ହେଉଛି 7 ଦିନ, ଆଜି ହେଲା ମଙ୍ଗଳବାର, ପୁଣି ମଙ୍ଗଳବାର ସୋମବାର ଏଇ 7 ଦିନ ଭିତରେ ଆମର ମୃତ୍ୟୁ ହେବ। ଆମେ ଏଇ 7 ଦିନ ଭିତରେ ଆମର ମୃତ୍ୟୁ ହେବ, କେଉଁ କେଉଁ 7 ଦିନ ଅଲଗା କଥା, କିନ୍ତୁ ଏଇ 7 ଦିନ ସପ୍ତମୀ ରବିବାର ଠୁ ସୋମବାର ଭିତରେ ଏଇ 7 ଦିନ ଭିତରେ ସମସ୍ତଙ୍କ ମୃତ୍ୟୁ ହେବ। ତେଣୁ ପରୀକ୍ଷିତ ମହାରାଜ ଏ ଖବରଟି ଯେତେବେଳେ ପାଇଲେ, ସେ ତାଙ୍କର ପିତା ଶ୍ରମିକ ଋଷି ସେ ଖବର ଜଣେଇଦେଲେ, ପରୀକ୍ଷିତ ମହାରାଜ ଜଣେଇଦେଲେ ତାଙ୍କର ଶିଷ୍ୟମାନଙ୍କ ହାତରେ, କହିଲେ ତୁମର 7 ଦିନ ଆୟୁଷ ଅଛି, ତୁମେ ବର୍ତ୍ତମାନ ମୃତ୍ୟୁ ପାଇଁ ପ୍ରସ୍ତୁତ ହୁଅ। ତେଣୁ ସେଥିପାଇଁ କ'ଣ କଲେ, ପରୀକ୍ଷିତ ମହାରାଜ ଶ୍ରବଣ କଲେ, ଏଇଭଳି ଭାବରେ ସେ ଅଭିଶପ୍ତ ହୋଇଛନ୍ତି। ସେତେବେଳେ ସେ ମନଦୁଃଖ କଲେ ନାହିଁ, ବରଂ ସେ ଆନନ୍ଦିତ ହେଲେ। କାହିଁକି ନା, ସେ ଜାଣିଲେ ତାଙ୍କର ଅନ୍ତିମ ସମୟ କେଉଁଦିନ ହେବ, ଜାଣିପାରିଲେ 7 ଦିନ ତାଙ୍କର ହାତରେ ଅଛି, ଆମେ ଜାଣିନେ କେଉଁଦିନ ଆମର ଅନ୍ତିମ ସମୟ ଆସିଯିବ। ତେଣୁ ପରୀକ୍ଷିତ ମହାରାଜ ତାଙ୍କର ପୁତ୍ର କ'ଣ ଜ୍ୟେଷ୍ଠ ପୁତ୍ର ଜନ୍ମେଜଙ୍କୁ ରାଜ୍ୟଶାସନ ଦାୟିତ୍ୱ ଦେଇ ସେ ଚାଲି ଆସିଲେ, ଗଙ୍ଗା ନଦୀ ପୁଟକୁ ଆସିଲେ, ଯାହାକୁ ରହିଛି କୁହାଯାଏ କ'ଣ ସେ ସ୍ଥାନ, ସେଇଠି ସେ ବସିଲେ, ସେ ନାଁ ମୁଁ ଭୁଲି ଯାଉଛି, ସେ ଗଙ୍ଗା ନଦୀର ସେ ସ୍ଥାନ ରହିଛି, ସେଇଠି ସେ ବସିଲେ ଯାଇକି ନିମିଷାରଣ ପରେ ସୁତ ଗୋସ୍ୱାମୀ କହିଲେ ଶୁକରତାଲା, ଶୁକରତାଲାରେ ସ୍ଥାନ ଅଛି, ବର୍ତ୍ତମାନ ମଧ୍ୟ ସେ ସ୍ଥାନ ଅଛି, ଆପଣମାନେ ଦେଖିବେ ଗଙ୍ଗା ନଦୀ ତଟରେ ରହିଛି ସେ ସ୍ଥାନ ଯେଉଁଠି ସେ ବସିଥିଲେ। ଏବଂ ପରୀକ୍ଷିତ ମହାରାଜଙ୍କ ଜନ୍ମ ବିଷୟରେ ଭାଗବତ ପ୍ରଥମ ଦ୍ୱାଦଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଜନ୍ମ ହୋଇଥିଲା ସେ ସମୟରେ ଜ୍ୟୋତିଷମାନେ କହିଥିଲେ ଭବିଷ୍ୟତବାଣୀ ଯେ ଅନ୍ତିମରେ ସେ ଯେତେବେଳେ ଶରୀର ତ୍ୟାଗ କରିବେ ସେତେବେଳେ ତାଙ୍କୁ ଭାଗବତ କୁହାଯିବ। ତେଣୁ ମୁନି ଋଷିମାନେ 60,000 ମୁନି ଋଷିମାନେ ଆସି ସେଠି ପହଞ୍ଚିଗଲେ, ଏମିତିକି ତାଙ୍କ ପିତା ବ୍ୟାସଦେବ ସେଠି ଥିଲେ, ପିତାଙ୍କର ଯେଉଁ ଗୁରୁ ନାରଦମୁନି ସେଠି ଥିଲେ, ବହୁତ ମୁନି ଋଷିମାନେ ଥିଲେ। ତେଣୁ ସମସ୍ତେ ସେଠି ଆସିକି ପହଞ୍ଚିଥିଲେ ଏବଂ ପରୀକ୍ଷିତ ମହାରାଜ ସମସ୍ତଙ୍କୁ ଏଇ କଥାଟି ପ୍ରଶ୍ନ କଲେ ଯେ ମୋର ବର୍ତ୍ତମାନ 7 ଦିନ ଆୟୁଷ ଅଛି, ମୋର କ'ଣ କର୍ତ୍ତବ୍ୟ, ଏଇ ପ୍ରଶ୍ନଟି କରିଥିଲେ। ତେଣୁ ମୁନି ଋଷିମାନେ ସେମାନେ ତାଙ୍କ ଭିତରେ ନିର୍ଣ୍ଣୟ କରିପାରିଲେ ନାହିଁ କେଉଁଟା କର୍ତ୍ତବ୍ୟ, କାରଣ 10 ପ୍ରକାର ଆପବର୍ଗ୍ୟା ରହିଛି, ମାନେ ବହୁତ ଜାଗାରେ ମୃତ୍ୟୁ ହେବା ପାଇଁ 10 ପ୍ରକାର ମାର୍ଗ ରହିଛି, ଜପ ଅଧ୍ୟୟନ ଧ୍ୟାନ ତପସ୍ୟା ବିଭିନ୍ନ ପ୍ରକାର ରହିଛି। ଭାଗବତ ସପ୍ତମ ସ୍କନ୍ଧରେ 9ମ ଅଧ୍ୟାୟରେ ପରୀକ୍ଷିତ କିଏ ପ୍ରହ୍ଲାଦ ମହାରାଜ କଥା କହୁଛନ୍ତି। ତେଣୁ ସେମାନେ ଚିନ୍ତା କରୁଛନ୍ତି କେଉଁଟା କଲେ ଠିକ୍ ହେବ, ଏହି ସମୟରେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚି ଯାଇଛନ୍ତି। ଉଲଗ୍ନ ତାଙ୍କର କୌଣସି ବସ୍ତ୍ର ନାହିଁ, ତାଙ୍କ ପଛେ ପଛେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଧାଉଁଛନ୍ତି, ଭାବୁଛନ୍ତି ପାଗଳ ପିଲା ଭାବୁଛନ୍ତି, ତାଙ୍କ ପଛେ ପଛେ ଧାଉଁଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଆସି ଯେତେବେଳେ ସେ ସଭା ପାଖରେ ପହଞ୍ଚିଗଲେ, ସେତେବେଳେ ସମସ୍ତ ମୁନି ଋଷିମାନେ ସବୁ ଦଣ୍ଡାୟମାନେ ତାଙ୍କୁ ସମ୍ମାନ ପ୍ରଦର୍ଶନ କଲେ, କାରଣ ମହାପୁରୁଷର 32ଟି ଲକ୍ଷଣ ରହିଛି, 32ଟି ଲକ୍ଷଣ ରହିଛି ମହାପୁରୁଷର। ତେଣୁ ସେ ଜାଣିପାରିଲେ, ମହାପୁରୁଷ ଜାଣି ସୁଖଦେବ ଗୋସ୍ୱାମୀ ଜାଣିପାରିଲେ ସେମାନେ। ତେଣୁ ପରୀକ୍ଷିତ ମହାରାଜ ମଧ୍ୟ ଦଣ୍ଡାୟମାନ ହୋଇ ତାଙ୍କୁ ପ୍ରଣାମ କରି ତାଙ୍କୁ ଗୋଟିଏ ଉଚ୍ଚ ଆସନ ପ୍ରଦାନ କଲେ, ବ୍ୟାସ ଆସନ ପ୍ରଦାନ କଲେ ଏବଂ ତାଙ୍କୁ ପ୍ରଶ୍ନ ପଚାରିଲେ। ଭାଗବତମ ପ୍ରଥମ ସ୍କନ୍ଧ 19 ଅଧ୍ୟାୟ ପ୍ରଥମ ସ୍କନ୍ଧରେ 19 ଅଧ୍ୟାୟରେ ଏହି ପ୍ରଶ୍ନ ରହିଛି। ଅତଃ ପୃଚ୍ଛାମି ସଂଚିଦିନ ଯୋଗିନାମ ପରମ ଗୁରୁ ପୁରୁଷ ଶ୍ରେୟ ଯତ୍ କାର୍ଯ୍ୟ ମ୍ରିୟ ମାଣସ ସର୍ବଥା, ମନୁଷ୍ୟମାନଙ୍କର କ'ଣ କର୍ତ୍ତବ୍ୟ, ବିଶେଷ ଭାବରେ ଯାହାର ମୃତ୍ୟୁ ଆସନ ମୃତ୍ୟୁ ରହିଛି ତାଙ୍କର କ'ଣ କର୍ତ୍ତବ୍ୟ ଏବଂ କ'ଣ କରିବା କଥା ନୁହଁ, ସେଇଟା ମଧ୍ୟ ପଚାରିଲେ। ତେଣୁ ସୁଖଦେବ ଗୋସ୍ୱାମୀ ଭାଗବତ ଦ୍ୱିତୀୟ ସ୍କନ୍ଧରୁ ତାର ଉତ୍ତର ଦେବା ଆରମ୍ଭ କରିଛନ୍ତି ଦ୍ୱିତୀୟ ସ୍କନ୍ଧରୁ। ତେଣୁ ଏଇ ଭାଗବତ ଚାଲିବ କଥା, ତେଣୁ ଆମେ ଗୋଟିଏ ଖାଲି କହିବା, ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ ଇଏ ସାର ଜିନିଷ ବି କହିଲେ, ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ଶ୍ରୋତବ୍ୟ କୀର୍ତ୍ତିତବ୍ୟଶ୍ଚ ଧ୍ୟେୟ ପୂଜ୍ୟଶ୍ଚ ସ୍ମର୍ତ୍ତବ୍ୟଶ୍ଚ ଇଚ୍ଛତା ଅଭୟମ୍। ଏ ଶ୍ଳୋକଟି ଦୁଇଥର କୁହାଯାଇଛି, ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଛନ୍ତି, ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଏଇଟା ସୁଖଦେବ ଗୋସ୍ୱାମୀ ମଧ୍ୟ କହିଛନ୍ତି। ଯେ ସାଧାରଣତଃ ଲୋକମାନେ ଯାହା କରିବା କଥା ନୁହଁ ତାହା ହିଁ କରୁଛନ୍ତି, ନିଦ୍ରା ହେତେ ନକ୍ତଂ ବ୍ୟବାୟନ ଚବାବୟ ଦିବା ଚପ୍ତେ ହୟରାଜନ କୁଟୁମ୍ବ ଭରଣେ ନେବା ଦେହାପତ୍ୟ କଳତ୍ରାଦିଷୁ ଆତ୍ମସୈନ୍ୟସୁ ଅଶତ୍ସୁ ଅପି ତେଷାଂ ପ୍ରମତ ନିଧନଂ ପଶ୍ଚନ୍ ଅପି ନ ପଶ୍ଚତି। ବହୁତ କଥା ଶୁଣୁଛନ୍ତି, ବହୁତ କଥା କହୁଛନ୍ତି, ବହୁତ ଟିଭି ଦେଖୁଛନ୍ତି, ବହୁତ ନ୍ୟୁଜ୍ ପେପର ଦେଖୁଛନ୍ତି, କିନ୍ତୁ ଆତ୍ମତତ୍ଵ ବିଷୟରେ ଚିନ୍ତା କରୁନାହାନ୍ତି କେହି, ଶତକଡ଼ା ଅନୁସୂତ ଭାବରେ କରୁନାହାନ୍ତି। ସୁଖଦେବ ଗୋସ୍ୱାମୀ ତାଙ୍କ ପାଇଁ ମନ ଦୁଃଖରେ କଥା କହୁଛନ୍ତି, ତେଣୁ ସେ ସମଗ୍ର ମାନବ ସମାଜ ପାଇଁ ଏହି ସନ୍ଦେଶ ଦେଇଛନ୍ତି ଆଜିର ଯେଉଁ ଭାଗବତ ଜନ୍ମରେ। ଏଇଟାକୁ ଆମେ ଗ୍ରହଣ କରିବା କଥା, ଏଇଟାକୁ ଆମେ ଉପଲବ୍ଧି କରିବା କଥା, ଆମର କର୍ତ୍ତବ୍ୟ ହେଉଛି ଏଇଟା। କ'ଣ? ତସ୍ମାତ୍ ଭାରତ ସର୍ବାତ୍ମା, ତେଣୁକରି ଏ ଭାରତ, ଭରତ ବଂଶରେ ଆସୁଛନ୍ତି ପରୀକ୍ଷିତ ମହାରାଜ, ଏ ଭରତ ହେଉଛନ୍ତି ଦୁଷ୍ମନ୍ତଙ୍କ ପୁତ୍ର, ଭରତ ଦୁଇ ଜଣ ଭରତ ଅଛନ୍ତି, ଏ ଦୁଷ୍ମନ୍ତଙ୍କ ପୁତ୍ର ଚନ୍ଦ୍ରବଂଶରେ ଆସୁଛନ୍ତି, ସେଇ ତାଙ୍କୁ କହୁଛନ୍ତି ସମ୍ବୋଧନ କରି, ଏ ଭାରତ ତୁମର କର୍ତ୍ତବ୍ୟ ହେଉଛି, ତାଙ୍କର ଖାଲି କର୍ତ୍ତବ୍ୟ ନୁହଁ ଆମେ ସମସ୍ତଙ୍କର କର୍ତ୍ତବ୍ୟ ଇଚ୍ଛା ନା, ଭଗବାନ ଯେ କି ସର୍ବାତ୍ମା ସମସ୍ତଙ୍କ ହୃଦୟରେ ସେ ରହିଛନ୍ତି, ପରମାତ୍ମା ରୂପରେ ରହିଛନ୍ତି। ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ, ସେ ହେଉଛନ୍ତି ଭଗବାନ, ତାଙ୍କର ଷଡ଼ ଐଶ୍ୱର୍ଯ୍ୟ ରହିଛି, ଭଗ କହିଲେ ଷଡ଼ ଐଶ୍ୱର୍ଯ୍ୟ, ଏବଂ ସେ ହେଉଛନ୍ତି ନିୟନ୍ତ୍ରଣକାରୀ, ପରମ ନିୟନ୍ତ୍ରଣକାରୀ ଈଶ୍ୱର, ଏବଂ ସେ ହେଉଛନ୍ତି ହରି, ସମସ୍ତଙ୍କୁ ଆକର୍ଷଣ କରନ୍ତି ସେ। ତାଙ୍କ ବିଷୟରେ ଶ୍ରବଣ କରିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା, ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ଯେତିକି ଇଚ୍ଛତା ଅଭୟ ଅଭୟ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି, ମୃତ୍ୟୁକୁ ଜୟ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ କର୍ତ୍ତବ୍ୟ ହେଉଛି ଏଇଟା। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ଷାଠିଏ ଏଇ 18,000 ଶ୍ଳୋକକୁ କହିଲେ, ସେଠି ଶୁକତାଲରେ ଗଙ୍ଗାନଦୀ ତଟରେ ଏହିସବୁ କହିଲେ, ଏବଂ ସେଇଠି ସୁତ ଗୋସ୍ୱାମୀ ଥିଲେ। ତେଣୁ ସୁତ ଗୋସ୍ୱାମୀ ପରେ ଏଇ ଏଇ ଯେଉଁ କଥାଟି ହେଇଥିଲା ଭାଗବତ ଜନ୍ମ ଆଜିର ତିଥିରେ ଭଗବାନ ଚାଲିଯିବାର 30 ବର୍ଷ ପରେ ଏଇଟା ହେଇଥିଲା, ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। ତାପରେ 200 ବର୍ଷ ପରେ କଳିଯୁଗର ଯେତେବେଳେ ଆରମ୍ଭ ହେଇଗଲା, ସେହି ସମୟରେ ମୁନିଋଷିମାନେ 88,000 ମୁନିଋଷିମାନେ ଆସି ଉତ୍ତରପ୍ରଦେଶରେ ଯେଉଁ ସ୍ଥାନ ରହିଛି ନମିଷାରଣ୍ୟ, ସେଇଠି କଳିଯୁଗର ଲୋକମାନଙ୍କ ମଙ୍ଗଳ ପାଇଁ 1,000 ବର୍ଷ ଧରି ଯଜ୍ଞ କରିବା ପାଇଁ ଆୟୋଜନ କରିଥିଲେ, କିନ୍ତୁ ସେ ଯଜ୍ଞରେ ସେମାନେ ସିଦ୍ଧିଲାଭ କରିପାରିନଥିଲେ। ସେହି ସମୟରେ ସୁତ ଗୋସ୍ୱାମୀ, ଯେ ସୁଖଦେବଙ୍କଠାରୁ ଭାଗବତ ଶ୍ରବଣ କରିଥିଲେ, ସିଏ ଆସି ସେଠି ପହଞ୍ଚିଲେ। ତେଣୁ ସେ 88,000 ଋଷିଙ୍କର ଯେ ମୁଖ୍ୟ, ସେ ହେଉଛନ୍ତି ସନକ ଋଷି, ଭୃଗୁଙ୍କର ପୁତ୍ର, ସିଏ ଯାଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରି ତାଙ୍କୁ ଗୋଟିଏ ବ୍ୟାସାସନ ଦେଇ ତାଙ୍କୁ ପ୍ରଶ୍ନ ପଚାରିଛନ୍ତି। ଭାଗବତ ଏଇଠୁ ଆରମ୍ଭ ହେଉଛନ୍ତି, ସୁତ ସନକ ସମ୍ବାଦରୁ ଆରମ୍ଭ ହେଉଛନ୍ତି, ଏବଂ ଭାଗବତ ପ୍ରଥମ ସ୍କନ୍ଧରେ ଏକଥା ସବୁ ଆସିବ, ପ୍ରଥମ ଅଧ୍ୟାୟରେ ଏସବୁ କଥା ରହିଛି। ତେଣୁ 6 ପ୍ରଶ୍ନ ପଚାରିଛନ୍ତି ସ୍ୱର୍ଣ୍ଣକାଳୀ ଋଷି, 6 ପ୍ରଶ୍ନ ପଚାରିଛନ୍ତି, ଯେଉଁ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ ସମସ୍ତ ଭାଗବତଙ୍କୁ କହିଛନ୍ତି, 18,000 ଶ୍ଳୋକ କୁହାଯାଇଛି। ତେଣୁ ଏହିଭଳି ଭାବରେ ଆମେ ସଂକ୍ଷେପରେ ଭାଗବତଙ୍କୁ କହିଲେ, ଯାହାର କିଛି ସନ୍ଦେହ ରହିଛି ବା ଆମର କିଛି ଯଦି ତ୍ରୁଟି ରହିଛି ଆପଣ ସଂଶୋଧନ କରିପାରନ୍ତି, କିଛି ପ୍ରଶ୍ନ ପଚାରିପାରନ୍ତି। ତାପରେ ଆମର ବର୍ତ୍ତମାନ ଭାଗବତ ଆଳତୀ କରାଯିବ, ଏବଂ ଭାଗବତଙ୍କୁ ଆଜି ଆମେ ଆନାଉନ୍ସ କରୁଥିଲୁ, ଯେଉଁମାନେ ନେବେ ତାଙ୍କ ପାଇଁ ରିହାତି ମୂଲ୍ୟରେ ଦିଆଯିବ। ଆଜି ଭାଗବତ ଜନ୍ମ 12 ଅଧ୍ୟାୟ 13 ଶ୍ଳୋକରେ କଥା କୁହାଯାଇଛି, ଆଜିର ତିଥିରେ ଯେଉଁମାନେ ଭାଗବତଙ୍କୁ ଗ୍ରହଣ କରିବେ ସେମାନେ ଭଗବାନ ପ୍ରାପ୍ତ ହେବେ, ଭଗବତ ଧାମ ପ୍ରାପ୍ତ ହେବେ। ତେଣୁ କାହାର କିଛି କହିବାର ଅଛି ନା ଆମ କଥାକୁ ବିଶ୍ରାନ୍ତ? ଠିକ୍ ଅଛି, ଆପଣମାନେ ପଢ଼ିବେ ଭାଗବତ, ପଢ଼ିଲେ ସବୁ କଥା ରହିବ, ଆମର ସବୁବେଳେ ଚାଲିବ, ସବୁ ସନ୍ଡେ ପ୍ରୋଗ୍ରାମ ଚାଲିଛି, ଆପଣମାନେ ଆସିବେ, ଯାହା କିଛି ସନ୍ଦେହ ଅଛି ପଚାରିବେ, ଆମ ସହିତ ମଧ୍ୟ ଆମର ଫୋନ୍ରେ ମଧ୍ୟ ଆପଣ କଥା ହୋଇପାରିବେ, ଆମର ୱେବସାଇଟ୍ ରହିଛି, ଆମର ଇମେଲ୍ ରହିଛି, ସେଥିରେ ମଧ୍ୟ କଣ୍ଟାକ୍ଟ କରିପାରିବେ। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ଦାୟ ଗୌର ପ୍ରମାନନ୍ଦେ। ଜୟ ଶ୍ରୀ କୃଷ୍ଣ ହରେ କୃଷ୍ଣ।